ॐ नमो भगवते वासुदेवाय। हरे कृष्ण। श्री श्री गौर नित्याय, श्री श्री कृष्ण बलराम, श्री श्री जगन्नाथ बलदेव सुभद्रा महारानी, श्री श्री राधा कृष्णचंद्र, श्री श्री राधा दामोदर जी, श्री श्री लक्ष्मी नृसिंह देव, श्री श्री सीताराम नरकणु हनुमान जीवर पाद पद्मरे मोर प्रणति निवेदन करी। इस्कन प्रतिष्ठता आचार्य श्री श्रीमदेशी भक्तिवेदान स्वयं प्रभुपाद महाराजंकर पाद पद्मरे मोर प्रणति निवेदन करी। श्रील गुरुदेव श्री श्रीमद भक्तिश्वर दामोदर स्वामी गुरु महाराजंकर पाद पद्मरे मोर प्रणति निवेदन करी। समस्त साधुगुरु वैष्णवानकर पाद पद्मरे मोर प्रणति निवेदन करी। उपस्थित भक्त स्वजन बंधु मातृबंधु को मोर प्रणति निवेदन करी। आज आम श्रीमद भागवतम चतुर्थ दिवसीय कथा श्रवण करवा। आम गत काली जो कथा सब कही संक्षेप किसी कथा कह नारद मुनि जो ध्रुव छोट पिला पांच वर्ष बाड़क किंतु तथापि ये तार दृढ़ प्रतिज्ञा थी राजधानी त्याग कर पलि आसे सी केमी रे कौट रे कि ठिकरा ना कि सब अनिश्चिंत तथापि से बाहर चली आसे छाड़ पलि आसे पाखे कि ना केमी चलिए कौन करेंगे किसी ना कानपुर निकट में जो रही बिठूर बोली जगह बृहस्पति राज्य सेटा से चली आसे तेणु जड़े जो भगवान शरण जावाई चाहती ध्रुवंर मनरे भगवान को भेटी भगवान को मोर जो कामना रही विराट बड़ राज्य ब्रह्मा बड़ राज्य चाहूल सी भगवान ठूँ प्रार्थना करी मनरे जा भगवान को प्राप्त होगापी जो कामना थिला भगवान से व्यवस्था करती तेणु नारद मुनि आसी पहुँची गले। नारद मुनि ध्रुव को परीक्षा करुले छटी श्लोक परीक्षा करते प्रकृत में छोट पिला तुम्हें ये बयस नुह भगवान को प्राप्त होगापी बहुत मुनि मैने भगवान को ध्यान कर अनेक जन्म बीती जा प्राप्त हो पारि ना यही भाव में बहुत परीक्षा करुले किंतु अंतिम जो श्लोकटी कहले आम गतल कहते बहुत गुरुत्वपूर्ण श्लोक कही अन्नी बहुत उपाधेय कि ध्रुव से ग्रहण करो कही गुणाधिकान मुदम लिप्से अनुक्रोशम गुणाधुमात मैत्री सामनात अनुच्छे नापी अभिभूयते आमर जी जो स्तर था कहीं तांकर ऊपर केत जन थे सामान केत जन व्यक्ति थे नीचे केत जन व्यक्ति थे निश्चिंत भाव तेणु आमर ऊपर जो मैंने आम ठूँ जी अधिक गुणवाला अच्छा आम देखिले जो देखा आम खुशी हवा मुदम लिप्स आनंदित हवा किंतु प्रकृत आम आनंदित नहीं ईर्षा करुचे से भाव अनुक्रोशन जो मैंने आम निम्न स्तर अच्छा देखिले कृपा करने कथा किंतु आम कृपा करिया परिवर्तन तंग थट्टा करुचे आम सहित जो मैंने समान स्तर अच्छे देखिले आम मैत्री बा बंधुता स्थापन करने कथा किंतु आम देखिले गर्व करुचे तेणु जदि यही भाव में आम नारद मुनि कहवा अनुसार आम ठू जो मैंने उन्नत श्रेणी अच्छा देखिले जब आनंदित हवा आम सहित सामान व्यक्ति सहित मित्रता करवा आमर निम्न स्तर व्यक्ति को कृपा करवा आनंद रहा नापी अभिभूयते आम त्रिताप दग्धभूत हवा ना आम जीवन दुख कष्ट प्राप्त हवा ना किंतु आम विपरीत कार्य करते से दुख पाचे ये श्लोकटी थी अंतिम श्लोक तेणु बर्तमान ध्रुव कहते पैंतीस श्लोक आम ध्रुव कथा कह आम कही सबुदिन गोटे गोटे श्रवण महात्म्य कह तेणु आज दुईट श्लोक पाठ करवा दुईट श्लोक अन्वय एक संगे अन्वय होती तेणु दुईट श्लोक पाठ करवा ये श्रवणर फल तापर श्रवण करवा पूर्व आम तीनोटी श्लोक कही सारीचे श्रवणर फल विषय आज आम शुणा द्वादश अध्याय पंचाश और पचास ये दुईट श्लोक मैत्रमुनि कहते विद्रोह को जे ये जो ध्रुव चरित जो मैंने पाठ करेंगे पौर्णमास्यां शनिबाल्यां द्वादश्यां आज द्वादशी तिथि आज द्वादशी तिथि श्रवणे अथवा दिनक्षये व्यतिपाते संक्रमे अर्कदिने पीबा श्रावयेत् सदधानानं तीर्थपाद पदाश्रयः नेच्छं तत्रात्मनात्मानं संतुष्ट इति सिद्ध्यति। ये दिन मानकर पूर्णमासी पूर्णमी आसब आम पूर्णमी शेष हम आम कथा तेनाली पूर्णमासी कथ कह आज सिनिवालिया कहले अमावास्या तिथि जी कहे एवं द्वादश्या आज द्वादशी तिथि आज द्वादशी ना द्वादशी तिथि श्रवणे थवा श्रवणे कहले श्रवण नक्षत्र युक्त दिन रे दिन क्षय बा संध्या बेले बा तिथि क्षय दिन रे व्यतिपाते व्यतिपात कौन लिखाई खाले व्यतिपात भी लिखाई व्यतिपात कौन अर्थ थी संक्रमे संक्रमे कहले संक्रांति बा अर्क दिन हूँ रविवार 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 मैं कथा कह सब दिन मानक श्रावयत जो मैंने शुणे कथा श्रावयत श्रद्धानानां जो मैंने श्रद्धावान व्यक्ति मान पाखे शुणे श्रवण करेबे तीर्थपाद पदाश्रय ये जो भगवान शरण से आश्रय नहीं ध्रुव तक विषय जब आम श्रवण करवा नईन तत्र आत्मना आत्मान संतुष्ट इति सिद्ध्यति तार अर्थ हो जे जो मैंने तीर्थपाद श्री हरिंकर प्रिय व्यक्तिगण पदाश्रय पूर्वक जो मैंने हरिकथा श्रवण से श्रद्धावान से ध्रुव चरित्र श्रवण कराइबे निष्काम हो ध्रुव चरित्र कीर्तन व श्रवण कले आम जो थिला जो मानकर जहाँ कामना अच्छी पूर्ण हम बोली शुणु जार कामना ना से कौन हम ना निष्काम हो जो मैंने ध्रुव चरित्र श्रवण करेंगे कीर्तन करेंगे तर निजर मन प्रसन्न हुए तर कि प्राप्त हबार नहीं कि आकांक्षा ना तेणु मन आनंदित हे ये ध्रुव चरित्र श्रवण कले भगवान भक्त चरित्र श्रवण कले आनंदित मन प्रसन्न हे सुतरा अनायास सिद्धिलाभ होता है आम न चाहिए मत सिद्धि प्राप्त हवा अनेक प्रकार सिद्धि रही तेणु ये भाव जो मैंने भगवत बा हरिकथा विक्रयी से हरिकथा कही उदर पोषणार्थे अर्थ संग्रह अर्थ ग्रहण करती किंतु से प्रकार पारमार्थिक अग्रगति किंवा सिद्धिलाभ करें ना बहुत स्थान में भागवत कथा किंतु जो मैंने कथा कौन कथाकार से मैंने कौन पैसा नहीं कथा कौन पेशादार कथाकार से तेणुठ जदि आम श्रवण करवा परमार्थिक अग्रगति किंवा सिद्धिलाभ करें ना तेणु सनातन गोस्वामी सचेतन करदेठूर आम शुणा ना अवैष्णव मुखोद्गीर्ण पूतम हरि कथामृतम श्रवण नैव कर्तव्य सर्पोचिष्ट यथापय जमी क्षीरटा जदि अमृत किदी साप मुह मारिदे तेटा विषय परिणत हो मैंने वैष्णव नुहतु ये भगवान कथा भागवत कथा श्रवण करवा कथा नुहे भाव जदि उपयुक्त पंथार केवल जदि एक श्रवण कराए तो केवल जे व्यक्ति सिद्धि व संतोष लाभ करती ता नुहे अधिकंतु भगवान श्रोता और वक्ता उभय संतुष्ट हमें यहपरी भाव में उभय श्रोता और वक्ता केवल श्रवण कीर्तन द्वारा भवबंधन रु मुक्त हो जाती श्रवण अनेक फल रही आम गोटे गोटे दिन गोटे गोटे कथा कहचे सात दिन में सतटी कथा कह श्रवण फल द्वादश अध्याय विस्तार भाव वर्णना कर जहा हो वर्तमान यही भाव में नारद मुनि परीक्षा करुले प्रकृत नारद मुनि भितर आम कही गोटे श्लोक जो कहुई तुम कह फेरी जाओ बोली कि तार संस्कृत जदि जो मैंने जानी से जानजे प्रकृत तार अर्थ हो अतो निवर्ततम एस यो श्लोकटी कही निवर्ततम कहले तुम्हें फेरी जाओ किंतु तार आउ गोटे अर्थ आस तुम नितरांग वर्तता ठीक पूर्ण भाव ये रुह आर अर्थ मत ये भाव रही प्रतिश्लोके प्रति अक्षर नाना अर्थ कह जाऊ नारद मुनि जो मुख्य भाव जो कहते तुम फेरी चल मु तुम नहीं तुम पिता कोल बसेबी ये सब कथा शुणी वर्तमान ध्रुव कहे पैंतीस श्लोक आम श्रवण करवा पैंतीस श्लोक तेणु ध्रुव उवाच से कह स्वयं समो भगवता सुख दुख हतात्मना दर्शित कृपया पुंसा दुर्दर्शोस्म विधेयी यस्तु जह हे मुनिवर स्वयं समो भगवता आपण भगवान आपण जो कथा कह समो समो कहले मानसिक अवस्था जो मानकर ठीक रही सुख दुख हतात्मना सुख दुखरे जे समस्थिति रही दर्शितं कृपया पुंसान आपण बहुत कृपा करी से ये कथा कही दुर्दर्शो अस्मद्वि विधेयस्तु विधेयस्तु ज किंतु मो भली दुर्दर्शो यटा को आम बुझाप अक्षम दर्शन करने अक्षम ये जो आपन जहाँ कही बहुत भल कथा कही किंतु जो मैंने उत्तम स्थिति अच्छा ब्राह्मण स्थिति अच्छा से मैंने यू ग्रहण करेंगे मो भली दुर्दश व्यक्ति मु अक्षम यटा को बुझीपरि ना श्रवण कर ग्रहण करें तेणु ये आचार्य जन टीकार कौन जे आ पर श्लोक से आसो न श्रयते हाँ तेणु ये प्रभुपाद महाराज कौन नारद मुनि उपदेश समस्त प्रकार भौतिक कामना को निराश करुवा हेतु ध्रुव महाराज ता ग्रहण करें ना किंतु या ठीक कथा नुहे जे जो मैंने भौतिक कामना अच्छे से भगवान आराधना करें कहीं कई भागवत में अकाम सर्वकाम मुख्य काम बा उदारधि जो मानकर कौन सी कामना न थाउ बा सबकि कामना थाउ बा मुक्ति कामना कर सेमाने भगवान कर आराधना करिवे जहाँ जहाँ जे जो स्थिति अच्छा से भाव फल प्राप्त हेबे तेणु जो मैंने भौतिक कामना अच्छे से भगवान कर आराधना करें ये ठीक कथा नुह यह हूँ ध्रुव चरित्र शिक्षा ध्रुव चरित्र आम शिक्षा करवा ध्रुवं बहुत कामना थी विराट बड़ राज्य चाहूल किंतु भगवान पाइला से सब कामना रहा ना तेणु भगवान प्राप्त होकरी एत विराट राज्य प्राप्त होकरी से मन दुखे जाऊ फेरुले घर को एक जो मैत्री मुनि कहले विदुर को विदुर आश्चर्य होगले पर एक सब आस भगवान प्राप्त हेले तांकर जहाँ कामना थिला सेटा पूर्ण हला कि तथापि से मन दुखे फेरिले भगवान प्राप्त ही ध्रुव मनर कथा कह ध्रुव ध्रुव मनर भावना होमें से कह जाठार यही प्रश्न उठे भौतिक कामना क्लिष्ट व्यक्ति भगवत आराधना करने को योग्य कि नुहे भगवान को आम बहुत बहुत प्रकार कामना रही भौतिक कामना रही तेणु आम भगवान आराधना करवा ना तेणु उत्तर यह ही कह जाए जो प्रत्येक भगवत आराधना करने को योग्य अटंती एक भागवत कह द्वितीय स्कंद द्वितीय अध्याय एक आसव तेणु पर श्लोक छत्तीस श्लोक कौन ध्रुव कौन अथापि मे अभिनीत्य अभिनीत्य मुनिवर आपण भगवान आपण जहाँ कहले बहुत बहुत गुरुत्वपूर्ण कथा कही किंतु मो भली व्यक्ति यहाँ ग्रहण नुह ग्रहण ग्रहण योग्य नुह कहीं नुह ना अथापि मे अभिनीत्य क्षेत्र मो क्षत्रिय मोर रही स्वभाव रही क्षेत्र स्वभाव क्षेत्र स्वभाव घोर मुपेयुषः रजगुणर प्रभाव क्षत्रिय कर रजगुण प्रभाव रही घोर गुण ये सब उपेयुष मुटा प्राप्त होती क्षत्रिय स्वभाव मु प्राप्त होती तेणुक सुरुचिया दुर्वोच्च बाणी सुरुचि जो कथा कही विमाद जो कथा कही दुर्वोच्च बाणी तीनो श्लोक जो कही से विद्ध रही ध्रुव हृदय तेणु न भिन्ने सहते हृदय मोर हृदय ये जो वाक्यवाण से बद्ध विद्ध हो जा तेणु ये जो विद्ध हो जाती मु आपण जो बहुत सुंदर उपदेश रही हृदय धारण कर पारना से रोना मोर हृदय धारण रोना से कथा ये अवश्य ଗୋଟେ କଥା ଅଛି ଯେ ଆମର ଶ୍ରୀଧର ସ୍ୱାମୀ ହଁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ତ୍ୱୟା ଯଦ୍ୟପି ଅନଧିକାରିଣୋପି ମହ୍ୟଂ କୃପୟତ୍ ଉପସମାମୃତଂ ଦତ୍ତମ୍, ଯଦିଓ ମୁଁ ଉପଯୁକ୍ତ ଅଧିକାରୀ ନୁହେଁ କିନ୍ତୁ ତଥାପି ଆପଣ ମୋତେ ଦେଉଛନ୍ତି ଏ ଉପସମାମୃତ, ଏଇସବୁ ଏଇ ଯେଉଁ କାମନାରୁ ନିବୃତ୍ତ ହେବା ପାଇଁ ଯେଉଁ ଉପଦେଶ ଦେଉଛନ୍ତି, ମୁଁ ଅଧିକାରୀ ନଥିଲେ ମଧ୍ୟ ଆପଣ ଦେଉଛନ୍ତି କୃପା କରିକିରି, କିନ୍ତୁ ଭିନ୍ନେ ମୋର ହୃଦୟ ବିଦୀର୍ଣ୍ଣ ହୋଇଯାଇଛି, ତେଣୁ ମୃତ ଭାଜନ ହେବ ଯେମିତି ଗୋଟେ ମାଟିପାତ୍ର, ମାଟିପାତ୍ରଟା ଯଦି କଣା ହୋଇଯାଇଛି ବା ଫାଟିଯାଇଛି ତାହେଲେ ଜଳରେ ରହିବ ନାହିଁ, ସେ ବାହାରି ପଡ଼ିବ। ସେହିଭଳି ଭାବେ ନ ଶୟତେ ନ ତିଷ୍ଠତି ଇତି, ମୋର ହୃଦୟ ରହିପାରୁନାହିଁ, ଏଇଟା ବାହାରକୁ କହିଲେ କିନ୍ତୁ ତାଙ୍କ ମନର ଧାରଣା କ'ଣ ନା, ଶୌର୍ଯ୍ୟହୀନାନ୍ ଦୁର୍ବଳାନ୍ ବ୍ରାହ୍ମଣାନ୍ ହେବ ଏତଦ୍ ଉପସମାମୃତମ୍ ପାୟ। ତାଙ୍କର ମନର ଭାବନା ହେଉଛି ଯେଉଁମାନଙ୍କର ଶୌର୍ଯ୍ୟ ନାହିଁ, ଯେଉଁମାନଙ୍କର ଶକ୍ତି ନାହିଁ, ଆମର ଶକ୍ତି ରହିଛି, ଆମେ କ୍ଷତ୍ରିୟ, ଆମେ କହିଲେ ନା କ୍ଷତ୍ରିୟର ଗୁଣ ରହିଛି 18 ଅଧ୍ୟାୟରେ ଭଗବତ ଗୀତାରେ ଭଗବାନ କହିଛନ୍ତି, ଶୌର୍ଯ୍ୟ ତେଜ ଧୃତି ଦାକ୍ଷ ଏସବୁ ରହିଛି, କ୍ଷତ୍ରିୟର ସ୍ୱଭାବ ସବୁ ରହିଛି। ତେଣୁ ଆଙ୍କର ମନର ଭାବନା ହେଉଛି କ'ଣ ଧ୍ରୁବଙ୍କର, ଯେଉଁମାନେ ଶୌର୍ଯ୍ୟହୀନ, ଯେଉଁମାନଙ୍କର ଶୌର୍ଯ୍ୟ କହିଲେ ସୁରତା ବା ଶକ୍ତି ନାହିଁ, ସେମାନେ ଦୁର୍ବଳ ବ୍ୟକ୍ତିମାନଙ୍କ ପାଇଁ ବ୍ରାହ୍ମଣାନ୍, ସେମାନେ ବ୍ରାହ୍ମଣ ସେମାନେ ଦୁର୍ବଳ, ସେମାନେ ଏବ ଏତଦ୍ ଉପସମାମୃତମ୍ ପାୟ, ସେମାନଙ୍କୁ ଆମକୁ ଏଇ ଆପଣଙ୍କର ଅମୃତକୁ ପାନ କରାନ୍ତୁ, ମୋ ପାଇଁ ଏଇଟା ନୁହଁ, ସେମାନେ ସବୁ ବ୍ରାହ୍ମଣମାନେ ଦୁର୍ବଳ, ସେମାନେ ଏଇଟାକୁ ଗ୍ରହଣ କରିବେ, ଆମେ ବହୁତ ଶକ୍ତି ରହିଛି ଆମର, ମନର ଧାରଣା ଏଇଟା, ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାବରେ କହିଛନ୍ତି କଥା। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଧ୍ରୁବ ମହାରାଜ ଏକ କ୍ଷତ୍ରିୟ ଭାବରେ ଶିକ୍ଷା ପାଇଥିବା ହେତୁ ବ୍ରାହ୍ମଣୋଚିତ ଉପଦେଶକୁ ଗ୍ରହଣ କରିପାରୁନାହାନ୍ତି। ଆମର ଏ ବାସ୍ତବ ଅଭିଜ୍ଞତା ଅଛି, ଆମେ ଆମେରିକାରେ ବ୍ରାହ୍ମଣୋଚିତ ଓ କ୍ଷତ୍ରିୟୋଚିତ ମନୋବୃତ୍ତିର ଭିନ୍ନତାର ପରିଚୟ ପାଇଅଛୁ। ଆମେରିକୀୟ ବାଳକଗଣ ଶୂଦ୍ର ଭାବେ ଶିକ୍ଷା ପାଇଥିବା ହେତୁ ଯୁଦ୍ଧ କ୍ଷେତ୍ରରେ ଯୁଦ୍ଧ କରିବାକୁ ଉପଯୁକ୍ତ ନୁହନ୍ତି, ସେଇଥିପାଇଁ ସେମାନଙ୍କୁ ଯେତେବେଳେ ସୈନ୍ୟ ବିଭାଗରେ ଯୋଗ ଦେବା ପାଇଁ କୁହାଯାଏ ସେତେବେଳେ ସେମାନେ ତାହା ଗ୍ରହଣ କରନ୍ତି ନାହିଁ, କାରଣ ସେମାନଙ୍କଠାରେ କ୍ଷତ୍ରିୟ ମନୋବୃତ୍ତି ନାହିଁ। ସମାଜରେ ଏହା ଏକ ମହାନ ଅସନ୍ତୋଷର କାରଣ ଅଟେ। ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ଆମେରିକା 1969 ମସିହାରେ, ସେ ସମୟରେ ଆମେରିକାରେ ହିପି ମୁଭମେଣ୍ଟ ଚାଲିଥିଲା, କାହିଁକି ନା ସେ ସମୟରେ ଆମେରିକା ଭିଏତନାମ ସହିତ ଯୁଦ୍ଧ କରି ହାରିଯାଉଥିଲେ, ତେଣୁ ସରକାରଙ୍କର ଦେଶର ନିୟମ ରହିଛି ଯେଉଁମାନେ ଜରୁରୀକାଳୀନ ପରିସ୍ଥିତିରେ ସମସ୍ତେ ସୈନ୍ୟବାହିନୀରେ ଯୋଗ ଦେବେ, ଯେଉଁମାନଙ୍କର ସେ କ୍ଷତ୍ରିୟ ସ୍ୱଭାବ ନାହିଁ ସେମାନେ ଯୁଦ୍ଧ କରିପାରିବେ ନାହିଁ, ତେଣୁ ସେମାନେ ସବୁ ହିପି ପାଲଟିଗଲେ। ସେଇଥିପାଇଁ ହିପି ପାଲଟିଗଲେ, ସବୁ ପ୍ରକାର ଡ୍ରଗ୍ ଆଡିକ୍ଟ ହେଇକରି ନିଶା ଦ୍ରବ୍ୟ ସେବନ କରି ରହିଲେ, ରାସ୍ତାରେ ପଡ଼ିକି ରହିଲେ, ଏଇଭଳି ଭାବେ ରହିଲେ, ଜୀବନ ବିପର୍ଯ୍ୟସ୍ତ ହୋଇଗଲା ତାଙ୍କର। ଆମେରିକା ସରକାରଙ୍କର ବହୁତ ଚିନ୍ତା ପଡ଼ିଗଲା, ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କୁ ଏଇ ନିଶାରୁ ମୁକ୍ତ କରିପାରିଲେ ନାହିଁ, କିନ୍ତୁ ସେମାନେ ଯେତେବେଳେ ପ୍ରଭୁପାଦଙ୍କର ଆନ୍ଦୋଳନରେ ଯୋଗ ଦେଲେ ସେତେବେଳେ ସେମାନେ ସେସବୁ ତ୍ୟାଗ କରିଦେଲେ। ମାଛ ମାଂସ ଇତ୍ୟାଦି ଯେଉଁ ରହିଛି ଆମର 4ଟି ବିଧିନିଷେଧ ରହିଛି, ଦ୍ୟୁତଂ ପାନଂ ସ୍ତ୍ରୀୟଂ ସୁନା, ଏ ଅଧର୍ମର 4ଟି ସ୍ଥାନ, ଦ୍ୟୁତଂ ଦ୍ୟୁତ କ୍ରୀଡ଼ା କରିବା, ପାନଂ କହିଲେ ନିଶାଦ୍ରବ୍ୟ ସେବନ, ଅବୈଧ ସ୍ତ୍ରୀ ସଙ୍ଗ ଏବଂ ଜୀବ ହତ୍ୟା ବା ମାଛ ମାଂସ ଭକ୍ଷଣ। ଏକଥା ଏମାନେ ସବୁ ଏଇଟା ଗ୍ରହଣ କରିଦେଲେ, ଏସବୁ ତ୍ୟାଗ କରିଦେଲେ ବହୁତ ସହଜରେ। ଆମେରିକା ସରକାର ଏତେ ଚେଷ୍ଟା କଲେ ମଧ୍ୟ ସେମାନେ ଏଇ ନିଶାକୁ ତ୍ୟାଗ କରିପାରୁନଥିଲେ, କିନ୍ତୁ ପ୍ରଭୁପାଦଙ୍କ ସହିତ ଯେତେବେଳେ ଯୋଗ ଦେଲେ ସେ ସବୁ ବହୁତ ସହଜରେ ତ୍ୟାଗ କରିଦେଲେ, କାହିଁକି ନା ଭଗବାନଙ୍କର ସେବାରେ ଯେତେବେଳେ ଆମେ ନିଯୁକ୍ତ ରହିଛେ ସେତେବେଳେ ଗୋଟେ ଉନ୍ନତ ସ୍ୱାଦ ପ୍ରାପ୍ତ ହେଉଛେ, ଯେଉଁ ସ୍ୱାଦ ପ୍ରାପ୍ତ ହେଲେ ଏଇସବୁ ନିଚତର ସ୍ୱାଦ ପାଇଁ ଆଉ ଆସକ୍ତି ରହିବ ନାହିଁ, ପ୍ରଭୁପାଦ ମହାରାଜ ସେ କଥା କହୁଛନ୍ତି। ତେଣୁ ମାନବ ସମାଜ ରୂପକ ଶରୀରରେ, ଆମ ଶରୀର ମଧ୍ୟ ସେହିଭଳି ଭାବରେ ଶରୀରରେ ଯେମିତି ଆମର ରହିଛି 4ଟି ବର୍ଣ୍ଣ ରହିଛି, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର, ଆମ ଶରୀର ମଧ୍ୟ ସେହିଭଳି ଭାବରେ ମାନବ ସମାଜ ରୂପକ ଶରୀରରେ ଆମେ ଏ ଯେଉଁ ଶରୀର ପ୍ରାପ୍ତ ହୋଇଛେ ଏଥିରେ ବ୍ରାହ୍ମଣ ଗଣ ହେଉଛନ୍ତି ମସ୍ତିଷ୍କ ସଦୃଶ, ଆମର ମସ୍ତିଷ୍କ ବ୍ରାହ୍ମଣ ଭଳି କାର୍ଯ୍ୟ କରୁଛି, କ୍ଷତ୍ରିୟଗଣ ହେଉଛନ୍ତି ଆମ ବାହୁ ସଦୃଶ, ବୈଶ୍ୟଗଣ ହେଉଛନ୍ତି ଉଦର ସଦୃଶ ଏବଂ ଶୂଦ୍ରଗଣ ହେଉଛନ୍ତି ପାଦ ସଦୃଶ, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଆମ ଶରୀରରେ ମଧ୍ୟ ରହିଛି। ତେଣୁ ବର୍ତ୍ତମାନ ଶରୀରର କେବଳ ପାଦ ଉଦର ରହିଛି, ବାହୁ କିମ୍ବା ମସ୍ତିଷ୍କ ନାହିଁ। ଖାଲି ବୈଶ୍ୟ ଏବଂ ଶୂଦ୍ର ଅଛନ୍ତି, ବ୍ରାହ୍ମଣ ଏବଂ କ୍ଷତ୍ରିୟ ନାହାନ୍ତି। ତେଣୁ ଏବେ ସେଇଥିପାଇଁ ସମାଜ ବିକଳାଙ୍ଗ ଅଟେ। ପତିତ ମାନବ ସମାଜକୁ ଦିବ୍ୟ ଚେତନାର ଉଚ୍ଚତମ ସ୍ତରକୁ ଉନ୍ନୀତ କରିବାକୁ ହେଲେ ବ୍ରାହ୍ମଣଚିତ ପ୍ରଶିକ୍ଷଣକୁ ପୁନଃ ପ୍ରବର୍ତ୍ତନ କରିବା ଆବଶ୍ୟକ ଅଟେ। ସେଇଥିପାଇଁ ଆମର ଇସ୍କନରେ ଏଠି ବ୍ରାହ୍ମଣ ସୃଷ୍ଟି କରାଯାଉଛି। ବ୍ରାହ୍ମଣ କହିଲେ ଯେ ବ୍ରାହ୍ମଣ କୂଳରେ ଜନ୍ମ ହୋଇଥିବେ ସେ ବ୍ରାହ୍ମଣ ହେବେ ତା ନୁହଁ। ଭଗବତ ଗୀତାରେ ଭଗବାନ କହିଲେ ମାଙ୍ଗି ପାର୍ଥ ବେପାଶ୍ରିତ୍ୟ ଯେଉଁପି ସିଉ ପ୍ରାପ ଜନୟ ସ୍ତ୍ରୀ ଓ ବୈଶ୍ୟ ତଥା ଶୁଦ୍ରା ତେପି ଯାଆନ୍ତି ପରାଙ୍ଗତିମ। ଇଏ ଯେତେ ନିଚ ସ୍ତରରେ ଥାଆନ୍ତୁ ନା କାହିଁକି, ସ୍ତ୍ରୀଟେ ସ୍ତ୍ରୀ ଜଣେ ହୁଅନ୍ତୁ ବା ବୈଶ୍ୟ ହୁଅନ୍ତୁ ବା ଶୂଦ୍ର ହୁଅନ୍ତୁ ବା ଯେତେ ପାପୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ଯଦି ସେ ଭଗବାନଙ୍କ ଶରଣରେ ଗଲେ ତାହେଲେ ସେମାନେ ଶ୍ରେଷ୍ଠ ସିଦ୍ଧି ପ୍ରାପ୍ତ ହୋଇଯିବେ। ତେଣୁ ସନାତନ ଗୋସ୍ୱାମୀ ମଧ୍ୟ କହିଛନ୍ତି ସେ କଥା, ଯଥା କାଞ୍ଚନତାଂ ଜାତି କାଂସ୍ୟମ ରସ ବିଧାନତ ତଥା ଦୀକ୍ଷା ବିଧାନେନ ଦ୍ୱିଜତମ ଜାୟତେ ନୁଣାମ। ଜଣେ ମନୁଷ୍ୟ ନୀଚ କୂଳରେ ହେଲେ ମଧ୍ୟ ବା ତମଗୁଣର ବା ରଜଗୁଣର ହେଲେ ମଧ୍ୟ ଯଦି ସେ ଯଦି ଶୁଦ୍ଧ ଭକ୍ତଙ୍କର ସଙ୍ଗଲାଭ କରେ ତାହେଲେ ସେ ସତ୍ୟଗୁଣକୁ ଆସିଯିବେ, ତାଙ୍କଠାରୁ ଦୀକ୍ଷା ଗ୍ରହଣ କଲେ। ଯେମିତି ଆମର ରହିଛି ରାସାୟନିକ ବିଜ୍ଞାନ ରହିଛି, ଏ ବିଜ୍ଞାନ ଶାସ୍ତ୍ରରେ ରହିଛି କିନ୍ତୁ ବୈଜ୍ଞାନିକମାନେ ଜାଣିନାହାନ୍ତି, ନହେଲେ ଜାଣିଥିଲେ କରିସାରନ୍ତିଣି ଏ କଥା। ଏ ଗୋଟେ ରହିଛି ରାସାୟନିକ ବିଜ୍ଞାନ ଆମର ରହିଛି ଶାସ୍ତ୍ରରେ, ଯେ କଂସାରେ ଯଦି ପାରଦ ମିଶାଇ ଦିଆଯିବ ତାହେଲେ ସେ ସୁବର୍ଣ୍ଣରେ ପରିଣତ ହେବ। ତା କାଞ୍ଚନତାଂ ଜାତି କାଂସ୍ୟମ ରସ ବିଧାନତ, କଂସା ମେଟାଲ ଯେଉଁ ରହିଛି ତାର ଯଦି ପାରଦ ମିଶାଇ ଦିଆଯିବ ତାହେଲେ ସେଇଟା ସୁବର୍ଣ୍ଣରେ ପରିଣତ ହେବ, କିନ୍ତୁ ତା'ର ଟେକ୍ନିକ୍ ଜାଣିନାହାନ୍ତି କେହି। ଏଇଟା ମାନେ ଜାଣିଥିଲେ ମାନେ ବୈଷ୍ଣବମାନେ ଜାଣିଥାଇପାରନ୍ତି, କିନ୍ତୁ ଅନ୍ୟମାନେ ଜାଣିଥିଲେ ସେମାନେ ତ କଂସାକୁ ସୁନା କରିଦେଇଥାନ୍ତି, କିନ୍ତୁ ଏଇଟାକୁ ଜାଣିନାହାନ୍ତି, ତା'ର ପ୍ରୋସେସ୍ଟା ଜାଣିନାହାନ୍ତି କେମିତି କରାଯିବ, ପ୍ରାକ୍ଟିକାଲି କେମିତି କରାଯିବ ଜାଣିନାହାନ୍ତି, କିନ୍ତୁ ଏଇଟା ସତ୍ୟ ଘଟଣା। ସେହିଭଳି ଭାବରେ ଯେତେ ଜଣେ ନୀଚ ସ୍ତରରେ ଥାଆନ୍ତୁ ନା କାହିଁକି, ଜଣେ ଶୁଦ୍ଧ ଭକ୍ତଙ୍କ ଠାରୁ ଯେଉଁ ଦୀକ୍ଷା ଗ୍ରହଣ କରିବେ ତାହେଲେ ସେମାନେ ମଧ୍ୟ ବହୁତ ଉଚ୍ଚ ସ୍ତରରେ ପହଞ୍ଚିଯିବେ। ଦ୍ୱିଜତମ ଜାୟତେ ନୁଣାମ, ଦ୍ୱିଜ ସେଇ ବ୍ରାହ୍ମଣ ଭଳି ଯୋଗ୍ୟତା ପ୍ରାପ୍ତ ହୋଇଯିବେ, ଦୀକ୍ଷା ଗ୍ରହଣର ବ୍ୟବସ୍ଥା ସେଥିପାଇଁ ରହିଛି। ଦୀକ୍ଷା ଗ୍ରହଣ କଲେ ଯେତେ ନୀଚ ସ୍ତରରେ ଥିଲେ ମଧ୍ୟ ଆମର ସେଥିପାଇଁ ଇସ୍କନକୁ କ୍ରିଟିସାଇଜ୍ କରାଯାଏ, ସମାଲୋଚନା କରାଯାଏ, ଇସ୍କନରେ କିଛି ନାହିଁ, ତାଙ୍କର କୌଣସି ବିଛା ଭାଜ ଫିଛା ନାହିଁ, ଯିଏ ବ୍ରାହ୍ମଣ ହଉ କ୍ଷତ୍ରିୟ ହଉ ବୈଶ୍ୟ ହଉ ଶୂଦ୍ର ହଉ ମୁସଲମାନ ହଉ ଖ୍ରୀଷ୍ଟିଆନ ହଉ ଯିଏ ହୁଅନ୍ତୁ ନା କାହିଁକି, ତାକୁ ସବୁ ନେଇଯାଉଛନ୍ତି ବ୍ରାହ୍ମଣ କରିଦେଉଛନ୍ତି। ଏମିତିକି ପ୍ରଭୁପାଦଙ୍କର ଯେଉଁ ଗୁରୁଭାଇ ଥିଲେ ଆମର ଗୌଡ଼ୀୟ ବୈଷ୍ଣବମାନେ ମଧ୍ୟ ସେମାନେ ମଧ୍ୟ ସମାଲୋଚନା କରିବା ପାଇଁ ପଛେଇ ନଥିଲେ। ଯେତେବେଳେ ପାଶ୍ଚାତ୍ୟ ଜଗତରେ ପ୍ରଭୁପାଦ ମହାରାଜ ସନ୍ନ୍ୟାସ ତାଙ୍କ ଶିଷ୍ୟମାନଙ୍କୁ ସନ୍ନ୍ୟାସ ପ୍ରଦାନ କଲେ ସେତେବେଳେ ଏମାନେ ମଧ୍ୟ ଅବଜେକ୍ସନ୍ କରିଥିଲେ। ପ୍ରଭୁପାଦ ମହାରାଜ ଏହି ଉଦାହରଣଟି ଦିଅନ୍ତି, ଏଠି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ମନକୁ କିଛି କରାଯାଉ ନାହିଁ। ଇସ୍କନରେ ଯାହା ସବୁ କରାଯାଉଛି ସବୁ ଶାସ୍ତ୍ରସମ୍ମତ କଥା, ତେଣୁକରି ଏ 10,000 ବର୍ଷ ଧରି ଚାଲିବ ଭବିଷ୍ୟତବାଣୀ ଦିଆଯାଇଛି, ପ୍ରଭୁପାଦ ମହାରାଜ ଦେଇଛନ୍ତି 10,000 ବର୍ଷ ଧରି ଚାଲିବ। ତେଣୁ ଯେଉଁମାନେ ଭାଗ୍ୟବାନ ଯିବ ସେମାନେ ଏହି ଆନ୍ଦୋଳନରେ ଯୋଗଦାନ କରିବେ। ଭାଗବତ ମଧ୍ୟ ଶ୍ଳୋକଟି ଅଛନ୍ତି, କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଷଦମ ଯଜ୍ଞ ହିଁ ସଂକୀର୍ତ୍ତନ ପ୍ରାୟ ଜଜନ୍ତି ହିଁ ସୁମେଧସ। କଳିଯୁଗରେ ଭଗବାନଙ୍କର ସାଧାରଣତଃ ଅବତାର ନଥାଏ, କିନ୍ତୁ ବିଶେଷ କଳିରେ ଭଗବାନ ଚୈତନ୍ୟ ମହାପ୍ରଭୁ ରୂପରେ ଆସନ୍ତି। ତେଣୁ ଚୈତନ୍ୟ ମହାପ୍ରଭୁ ଯେ ଭଗବାନ ତା'ର ପ୍ରମାଣ ହେଉଛି ଭାଗବତମ ପ୍ରମାଣ, ସବୁବେଳେ ତାଙ୍କ ମୁଖରୁ କୃଷ୍ଣ 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 ଏ ଉଚ୍ଚାରିତ ହୁଏ, ଏବଂ ତାଙ୍କର ଶରୀର ରଙ୍ଗ ହେଉଛି ଅକୃଷ୍ଣ, ଭଗବାନ 4ଟି ରଙ୍ଗରେ ଆସନ୍ତି। ତେଣୁ ଏଇ ପୀତବର୍ଣ୍ଣରେ ଆସନ୍ତି, କଳିଯୁଗରେ ସେ ପୀତବର୍ଣ୍ଣରେ ବା ଗୌରବର୍ଣ୍ଣରେ ଆସନ୍ତି, ତୁଷା କୃଷ୍ଣ ସାଙ୍ଗ ସେ ଏକୁଟିଆ ଆସନ୍ତି ନାହିଁ, ତାଙ୍କର ଅଙ୍ଗ ହେଉଛନ୍ତି ନିତ୍ୟାନନ୍ଦ ପ୍ରଭୁ, ଉପାଙ୍ଗ ହେଉଛନ୍ତି ଅଦ୍ୱୈତ ପ୍ରଭୁ, ପାର୍ଷଦ ହେଉଛନ୍ତି ଶ୍ରୀବାସ ଠାକୁର, ଗଦାଧର ପଣ୍ଡିତ ହେଉଛି ତାଙ୍କର ଶକ୍ତି, ଏବଂ ତାଙ୍କର ଅସ୍ତ୍ର ହେଉଛି ମହାମନ୍ତ୍ର, ହରେ କୃଷ୍ଣ ହରେ କୃଷ୍ଣ ହେ ରାମ ରାମ ରାମ, ଏଇଥିରେ ଆସନ୍ତି। ଏହି ସଂକୀର୍ତ୍ତନ ଯଜ୍ଞ ସେ ଆରମ୍ଭ କରନ୍ତି କଳିଯୁଗରେ, କଳିଯୁଗର ଯୁଗଧର୍ମ ହେଉଛି ସଂକୀର୍ତ୍ତନ। ତେଣୁ ଜଜନ୍ତି ସୁମେଧସ, ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏହି ହରି ନାମ କୀର୍ତ୍ତନରେ ଅଂଶଗ୍ରହଣ କରନ୍ତି କୁହାଯାଇଛି। ତେଣୁ ଯଦି ନ ଆସିବେ ତାହେଲେ ତାଙ୍କର ପ୍ରକୃତରେ ଜୀବନ ବ୍ୟର୍ଥ ହୋଇଯିବ। ସେମାନେ ଜାଣିପାରିବେ ନାହିଁ ଜୀବନର ଉଦ୍ଦେଶ୍ୟ କ'ଣ। ଏହିଭଳି ଭାବରେ ଧ୍ରୁବ ମହାରାଜ କହୁଛନ୍ତି ଯେ ସେ କହୁଛି ପଦମ ତ୍ରିଭୁବନୋତ୍କୃଷ୍ଟଂ ଜିଗିଷୋ ସାଧୁ ବର୍ତ୍ତମାନେ। ଧ୍ରୁବ ମହାରାଜ ତାଙ୍କର ମନର କଥା କହିଦେଉ, ଗୁରୁଙ୍କ ପାଖରେ କିଛି ଲୁଚେଇ ଯିବ ଲୁଚା ଯିବ ନାହିଁ, ଲୁଚା ଛପା କିଛି ନାହିଁ, ଡାକ୍ତରଙ୍କ ପାଖରେ ରୋଗୀ ଲୁଚେଇ ରହିଲେ ହେବ ନାହିଁ, କହିବାକୁ ପଡ଼ିବ, ଠିକ୍ କଥା କହିବାକୁ ପଡ଼ିବ। ସେହିଭଳି ଭାବରେ ସାଧୁ ମଧ୍ୟ ବୈଦ୍ୟ ଭଳି, ଆମର ବୁର୍ଲାରେ ବହୁତ ଡାକ୍ତର ଅଛନ୍ତି, ବହୁତ ରୋଗୀ ଯାଉଛନ୍ତି ତାଙ୍କ ପାଖକୁ, ରୋଗ କେତେ ଭଲ ହେଉଛି କେତେ ଭଲ ହେଉନାହିଁ, କିନ୍ତୁ ଇଏ ଯେଉଁ ଭବରୋଗ ଭଲ କରିବା ପାଇଁ କୌଣସି ଡାକ୍ତର ନାହାନ୍ତି। ଭବରୋଗ ଭଲ କରିବା ପାଇଁ ଆମର ବୁର୍ଲା ମେଡ଼ିକାଲ କଲେଜରେ କୌଣସି ଡକ୍ଟର ନାହାନ୍ତି। ଭବରୋଗ ଭଲ କରିବା ପାଇଁ ହେଉଛନ୍ତି ସାଧୁ ବୈଦ୍ୟ, ଭାଗବତମ ପ୍ରଥମରେ ସେ କଥା କୁହାଯାଇଛି। ଲୋକସ୍ୟା ଜାଣନ୍ତ ବିଦ୍ୱାନ ଚକ୍ରେ ସାତତ ସଂଗୀତା, ଲୋକମାନେ ଜାଣନ୍ତି ନାହିଁ ସେମାନେ ଭବରୋଗରେ ରହିଛନ୍ତି ବୋଲି। ତେଣୁ ଏଇଟାକୁ ଦେଖିଲେ ସାଧୁ ବୈଦ୍ୟ ବା କିଏ ବ୍ୟାସଦେବ ଦେଖିଲେ, ଦର୍ଶନ କଲେ ଭଗବାନଙ୍କୁ, ଯେତେବେଳେ ଦର୍ଶନ କଲେ ସେତେବେଳେ ମାୟାଙ୍କୁ ଦେଖିଲେ, ଯେଉଁ ମାୟା ସମସ୍ତ ଜୀବକୁ ମୋହିତ କରି ରହିଛନ୍ତି ରହିଛି, ଯାହାଫଳରେ ଜୀବ ଏଇ ଭବରୋଗରେ ପୀଡ଼ିତ ହୋଇକି ରହିଛି। ଭବରୋଗରୁ କେମିତି ମୁକ୍ତ ହେବ ସେମାନେ ଜାଣିପାରୁନାହାନ୍ତି। ଲୋକ ସେ ଅଜାଣନ୍ତୁ, ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ, ବୈଜ୍ଞାନିକମାନେ ଜାଣିନାହାନ୍ତି, ଡାକ୍ତରମାନେ ଜାଣିନାହାନ୍ତି, କେହି ଜାଣିନାହାନ୍ତି। ଉତ୍ତରପ୍ରଦେଶ ସରକାର ଯେଉଁ ରହିଛନ୍ତି କ'ଣ, ସେ ଉତ୍ତରାଞ୍ଚଳ ସରକାର, ସେ ଖୋଜୁଥିଲେ ବିଭିନ୍ନ ଜଡ଼ିବୁଟି, ଯେମିତି ଯାଇଥିଲେ ହନୁମାନ ବିଶ୍ୱଲକରଣୀ ଅନୁସନ୍ଧାନ କରିଥିଲେ, ସେହିଭଳି ଭାବରେ ସେମାନେ ଅନୁସନ୍ଧାନ କରୁଛନ୍ତି ଏ ଜଡ଼ିବୁଟି ଦ୍ୱାରା ମୃତ୍ୟୁକୁ ଏଡ଼େଇ ଦେଇ ହେବ, ଏଇ ଚାଲିଛି ତାଙ୍କର ରିସର୍ଚ୍ଚ ଚାଲିଛି। ଆ ଭିତରେ କ'ଣ ହେଲା ମୋତେ ଜଣା ନାହିଁ, ଲେଟେଷ୍ଟ ନ୍ୟୁଜ୍। କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ଲୋକ ସେ ଅଜାଣନ୍ତୁ, କେହି ଜାଣନ୍ତି ନାହିଁ ଏକଥା, କିନ୍ତୁ ବିଦ୍ୱାନ ବ୍ୟାସଦେବ ଜାଣନ୍ତି। ଚକ୍ରେ ସାତତ ସଂଗୀତା, ଏ ଭବରୋଗ ଦୂର କରିବା ପାଇଁ ସାତତ ସଂଗୀତା ଏ ଭାଗବତଙ୍କୁ କୁହାଯାଉଛି, ଏ ସମସ୍ତଙ୍କର ଭବରୋଗ ଦୂର କରିବ। ଏ ଭବରୋଗ ଏମିତି କେମିତି ଦୂର କରିବ ନା, ଯଶ୍ୟାଙ୍ଗ ବୈ ସ୍ୱୟ ମାଣାୟାମ। ଏ ଭାଗବତମ ଶାସ୍ତ୍ର ଆପଣ ଏତେ ଦିନ ଧରି ଶୁଣୁଛନ୍ତି, କେବଳ ଯେଉଁମାନେ ଶୁଣିବା ପାଇଁ ଆରମ୍ଭ କରିଛନ୍ତି ତାଙ୍କର କଥା କୁହାଯାଉଛି, ଯଶ୍ୟାଙ୍ଗ ବୈ ସ୍ୱୟ ମାଣାୟାମ କୃଷ୍ଣେ ପରମ ପୁରୁଷେ। ଯେଉଁ ଭଗବାନଙ୍କୁ ସେ ଦେଖିଥିଲେ ସିଏ ହେଉଛନ୍ତି କୃଷ୍ଣ, ସିଏ ହେଉଛନ୍ତି ପରମ ପୁରୁଷଙ୍କୁ ଦେଖିଥିଲେ ସିଏ ଭକ୍ତି ଯୋଗରେ। ତାଙ୍କ ପ୍ରତି ଯେଉଁମାନେ ଶୁଣିବେ କଥା ଶୁଣିବା ପାଇଁ ଆରମ୍ଭ କରିବେ ତାଙ୍କ ପ୍ରତି ଭକ୍ତି ଆସିବ, ଭଗବାନଙ୍କ ପ୍ରତି ଭକ୍ତି ଆସିବ। ଭକ୍ତିର ଯେଉଁ ମୁଖ୍ୟ ଫଳ ସେ ହେଉଛି କୃଷ୍ଣ ପ୍ରେମ, କିନ୍ତୁ ଗୌଣ ଫଳ ହିସାବରେ ଭବରୋଗ ଦୂର ହୋଇଯିବ, ଶୋକ ମୋହ ଭୟ ପାହା। ଭବରୋଗର ଲକ୍ଷଣ ହେଉଛି ଏ ତିନୋଟି। ଆମର ଯେଉଁ ଅତୀତରେ କିଛି ଚାଲିଗଲା ବା କିଛି ଥିଲା ମୂଲ୍ୟବାନ ଜିନିଷ ଥିଲା ହଜିଗଲା ବା ଚାଲିଗଲା, ସେଥିପାଇଁ ଆମେ ଅତୀତ ପାଇଁ ଦୁଃଖ କରୁଛେ, ମନ ଦୁଃଖ କରୁଛେ, ସେଇଟା ଶୋକ, ସେଇଟାକୁ କୁହାଯାଏ ଶୋକ। ବର୍ତ୍ତମାନ ପାଇଁ ଆମର ମୋହ ରହିଛି, ମୋହ ଆମର ଶରୀର ସମ୍ବନ୍ଧୀ ପ୍ରତି ଆମର ମୋହ ରହିଛି, ଇଏ ଗୋଟେ ଭବରୋଗ। ଏବଂ ଭବିଷ୍ୟତ ପାଇଁ ଭୟ ରହିଛି, ଏ ଭବରୋଗର ଲକ୍ଷଣ, ଏଇଟା ଏ ଭବରୋଗ ବୋଲି ଜାଣିହେବ। ଏ ତିନୋଟି ଯେଉଁ ସ୍ଥିତିରୁ ଜଣେ ଜାଣିପାରିବେ ଏ ଭବରୋଗରେ ରହିଛି, ଭବରେ ପୀଡ଼ିତ ହୋଇକି ରହିଛି, ସମସ୍ତେ ତ ଭବରୋଗ ରହିଛନ୍ତି, ତାଙ୍କର ଲକ୍ଷଣ ହେଉଛି ଏଇଟା ଶୋକ ମୋହ ଭୟ। ତେଣୁ ଇଏ ଭାଗବତମ ଏଭଳି ଶାସ୍ତ୍ର, ଏ କେବଳ ସ୍ୱୟ ମାଣାୟାମ, କେବଳ ଶୁଣିବା ପାଇଁ ଯେଉଁମାନେ ଆରମ୍ଭ କରିଛନ୍ତି ବା ଯେଉଁମାନେ ସଂକଳ୍ପ କରିଛନ୍ତି ଆମେ ଶୁଣିବୁ ଭାଗବତ, ତାଙ୍କର ସବୁ ଭବରୋଗ ଦୂର ହୋଇଯିବ। କେବଳ ଶୁଣିବା ମାତ୍ରକେ ଭବରୋଗ ଦୂର ହୋଇଯିବ। ଏ ଭାଗବତ ଶ୍ରବଣ ପ୍ରଥମେ କୁହାଯାଇଛି ଏ କଥା, ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏ କଥା। ତେଣୁ ଇଏ ମଧ୍ୟ ଭାଗବତ ଶ୍ରବଣର ଫଳ ରହିଛି, ଆମେ ଏଇଟା କହିନଥିଲେ ଆସିଗଲା, ବର୍ତ୍ତମାନ ସେ କଥା ମଧ୍ୟ ଆସିଗଲା। ତେଣୁ ସେ କହୁଛନ୍ତି ଧ୍ରୁବ ମହାରାଜ ମନର ଭାବନାକୁ ଛପେଇକି ରଖିନାହାନ୍ତି, ମନର ଭାବନାକୁ କହିଦେଲେ ମୁନିବର ଭଗବାନ ମୁଁ ଏହା ଚାହୁଁଛି। କ'ଣ ଚାହୁଁଛ ପୁତ୍ର? ନା ପଦମ ତ୍ରିଭୁବନୋତ୍କୃଷ୍ଟଂ, ତ୍ରିଭୁବନରୁ ଆହୁରି ଉତ୍କୃଷ୍ଟ ମୋର ପଦ ଦରକାର। ତ୍ରିଭୁବନର ଯେଉଁ ଶ୍ରେଷ୍ଠ ପଦ ହେଉଛି ବ୍ରହ୍ମାଙ୍କର ପାରମେଷ୍ଠ୍ୟ, ଏଇ 14 ଭୁବନର ସେ ହେଉଛନ୍ତି ମାଲିକ, 14 ଭୁବନର ମାଲିକ ସିଏ, କିନ୍ତୁ ତାଙ୍କଠାରୁ ଶ୍ରେଷ୍ଠ ଆହୁରି ଦରକାର, ତାଠାରୁ ବଡ଼ ରାଜ୍ୟ ଦରକାର। ପଦମ ତ୍ରିଭୁବନୋତ୍କୃଷ୍ଟମ ଜିଗିଷୋ, ମୁଁ ଏଇଟା ଚାହୁଁଛି ସାଧୁ ବର୍ତ୍ତମାନ ତେଣୁ ଏଇଟାକୁ କେମିତି ମୁଁ ପ୍ରାପ୍ତ ହେବି ସେଇ ପଥ ମୋତେ କୁହନ୍ତୁ। ଆପଣ ଏଇ ଯେଉଁ ସବୁ କଥା କହୁଛନ୍ତି ସେଇଟା ମୋର ହୃଦୟରେ ରହୁନାହିଁ, ମୋର ଚାହୁଁଛି ସେଇ କଥା କେମିତି ମୁଁ ସେଇଟା ପାଇବି, ସେଇ ପଦ ପ୍ରାପ୍ତ ହେବି ସେଇ କଥା କୁହନ୍ତୁ। ସାଧୁ ପଦ୍ମମେ ସେଥିପାଇଁ ଯେଉଁ ପଥ ରହିଛି ସେଇ ପଥଟା କୁହନ୍ତୁ, ଯେଉଁ ପଥଟା ଗଲେ ମୁଁ ସେଠି ପହଞ୍ଚିବି, ଭଗବାନଙ୍କୁ ଦେଖିବି, ଭଗବାନ ପ୍ରାପ୍ତ ହେବି, ଭଗବାନଙ୍କଠାରୁ ମୁଁ ମାଗିବି। ଏଇଟା ମନ ମନ କରିକି ଆସୁଛନ୍ତି ନା ଛୋଟ ପିଲା, ଏଇ ସଂକଳ୍ପ ନେଇ ସେ ଆସିଛନ୍ତି, ନହେଲେ ଜଣେ ବାହାରିପାରିବ? ଭୟ କରିଯିବ, ଛୋଟ ପିଲା ବାହାରକୁ ଯାଇପାରିବ? ପାଞ୍ଚ ବର୍ଷର ପିଲା। ତେଣୁ ବ୍ରୁହି ଅସ୍ମତ୍ ପିତୃଭି ବ୍ରହ୍ମନ୍ ଅନୈରପି ଅନଧିଷ୍ଠିତମ୍। ତେଣୁ ସେଇ କଥାଟି ମୋତେ କୁହନ୍ତୁ, ମୋର ଅନ୍ୟ କଥା କିଛି ଦରକାର ନାହିଁ, ଆପଣ ଏତେ କଥା କହିବା ଦରକାର ନାହିଁ। ବ୍ରୁହି ଅସ୍ମତ୍ ପିତୃଭି, ମୋର ପିତୃଙ୍କଠାରୁ ଆହୁରି ଉତ୍କୃଷ୍ଟ ସ୍ଥାନ ଦରକାର, ବା ପିତୃପୁରୁଷମାନେ ଯେଉଁ ରହିଛନ୍ତି, ପିତା ତାଙ୍କ ପିତା ହେଉଛନ୍ତି ଉତ୍ତାନପାତ, ପିତାମହ ହେଉଛନ୍ତି ସ୍ୱୟଂଭୁ ମନୁ, ଏବଂ ତାଙ୍କଠାରୁ ଆହୁରି ଉନ୍ନତ ବ୍ରହ୍ମାଙ୍କଠାରୁ ଉନ୍ନତ ସ୍ଥାନ ସେ ଚାହୁଁଛନ୍ତି, ଏଭଳି ସ୍ଥାନ ବା ରାଜ୍ୟ ସେ ଚାହୁଁଛନ୍ତି। ବ୍ରହ୍ମନ୍ ଏ ବ୍ରହ୍ମନ୍ ଅନେଇ ଅପି ଅନୁଧିଷ୍ଠିତମ୍, କେହି ସେଇଟା ପ୍ରାପ୍ତ ହେଇନାହାନ୍ତି, ଏଇଭଳି ସ୍ଥାନ ମୋର ଦରକାର, ଏଭଳି ସ୍ଥାନର ସନ୍ଧାନ କେହି ଜାଣିନାହାନ୍ତି, ଏଭଳି ସ୍ଥାନ ଅଛି ବୋଲି କେହି ଜାଣିନଥିଲେ। ଧୁବମାର ଯଦି ସେଇଟା ପ୍ରାପ୍ତ ହେଇନଥାନ୍ତେ ତାହେଲେ ଆମେ ଜାଣିନଥାନ୍ତେ ଏଭଳି ସ୍ଥାନର ଅଛି ବୋଲି, ତ୍ରିଭୁବନରୁ ଆଉ କିଛି ଉତ୍କୃଷ୍ଟ ସ୍ଥାନ ଅଛି। ଭୌତିକ ଜଗତ କଥା କୁହାଯାଉଛି, ସିଏ ଅବଶ୍ୟ ଯାହା ପାଇବେ ସେଇଟା ଏଇ ଭୌତିକ ବ୍ରହ୍ମାଣ୍ଡରେ ହେଲେ ମଧ୍ୟ ସେ ନଷ୍ଟ ହେବ ନାହିଁ, ସେଇଟା ବୈକୁଣ୍ଠ ଭଳି, ବୈକୁଣ୍ଠ ରାଜ୍ୟ ଭଳି ସେଇଟା ଧ୍ରୁବ ଲୋକ। ଆମେ କଥା ଏ କଥାଟେ କହିଦେବା, ଏଇଟା ଆମର ପ୍ରଭୁପାଦ ମହାରାଜଙ୍କର ଯେଉଁ କନ୍ଭରସେସନ୍ ରହିଛି 36 ଭଲ୍ୟୁମ୍ ପଢ଼ୁଥିଲି, ତା ଦେହରେ ଗୋଟିଏ କଥା ରହିଛି ଏଇଟା ଯେ ଯେଉଁ ରହିଛି ଆମେରିକାର, ଆମେ କେତେଜଣ କହନ୍ତି ଆମର ଇସ୍କନ୍ ହେଉଛି ISA ନା କ'ଣ, ନାସା ନା କ'ଣ, ISA ନା କ'ଣ, ଆମେରିକାର ଇଏ ଯେଉଁ ରହିଛି CIA ଏଜେଣ୍ଟ ବୋଲି କୁହାଯାଉଛି। ଯାହା ହଉ, ଏ ଯେଉଁ ପ୍ରଭୁପାଦ ମହାରାଜଙ୍କ ସହିତ ଜଣେ ଯୋଗ ଦେଇଥିଲେ, ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ, ସେ ଆଗରୁ ଥିଲେ CIA ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି ଆମେରିକାର ଯେଉଁ ରହିଛି ଗୁଇନ୍ଦା ବିଭାଗ, ସେଠି ଥିଲେ। ସେ କହୁଥିଲେ ସେ କଥା ଯେ ତାଙ୍କର ଗୋଟେ ଚାଲିଥିଲା, ଗୋଟେ ପ୍ରୋଜେକ୍ଟ କରିଥିଲେ, ସେମାନେ ଧ୍ରୁବ ଲୋକକୁ ପଠାଉଥିଲେ ମେସେଜ, ଆମେ ଯେମିତି ଫୋନ୍ରେ ମେସେଜ ପଠାଉ, ହ୍ୱାଟ୍ସଆପ୍ରେ ମେସେଜ ପଠାଉଛେ, ସେମିତି ସେ ପଠାଉଥିଲେ। ସେ କ'ଣ ପଠାଇଛନ୍ତି ଯାହା ବି ହେଉ, ସେଠୁ ଯେଉଁ ଆସିଲା ରିପ୍ଲାଇ ଯେଉଁ ଆସିଲା ମେସେଜ, ସେଇଟାକୁ ଯେତେବେଳେ ସେମାନେ କୋଡ଼୍ଟାକୁ ବାହାର କରି ଦେଖିଲେ ତା'ର କ'ଣ ତା'ର ଅର୍ଥ, ତା ଦେହରେ ଏଇ ମହାମନ୍ତ୍ରଟି ଆସିଲା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। କିନ୍ତୁ ସେମାନେ ତା'ର ଅର୍ଥ କିଛି ବୁଝିପାରିଲେ ନାହିଁ, ତେଣୁ ସେ ପ୍ରୋଜେକ୍ଟକୁ ଆବାଣ୍ଡନ କରିଦେଇଥିଲେ। ତାହାପରେ ଯେତେବେଳେ ସେଇ ଜଣେ ଅଫିସର ସେଠିକାର, ସିଏ ଯେତେବେଳେ ପ୍ରଭୁପାଦଙ୍କ ସହିତ ଯୋଗ ଦେଲେ, ସେତେବେଳେ ସେ ଏ କଥାଟି କହିଛନ୍ତି, ଆପଣ ଦେଖିବେ ପ୍ରଭୁପାଦ କନ୍ଭରସେସନ୍ରେ ଅଛି ଏ କଥା। ତେଣୁ ଯାହା ହଉ, ସେଇ ଧ୍ରୁବ ଲୋକ ସେ ତାଙ୍କର ଦରକାର ଥିଲା, ସେ ଜାଣିନଥିଲେ ଧ୍ରୁବ ଲୋକ ବୋଲି, ସେ କହୁଥିଲେ ମୋତେ ସେଇଭଳି ଭାବରେ ସ୍ଥାନ ଦରକାର, ସେଇ ପଥ ମୋତେ କୁହନ୍ତୁ, ମୁଁ କେମିତି ସେଇଟା ପାଇବି। ଏ ଧ୍ରୁବ ନିଶ୍ଚିନ୍ତ କରିଛନ୍ତି, ଆଉ କିଛି ଶୁଣିଲେ ନାହିଁ, ନାରଦମୁନି ଯେଉଁ ଉପଦେଶ ଦେଲେ କିଛି ଶୁଣିଲେ ନାହିଁ, ସେହି ତାଙ୍କର ଯେଉଁ ରହିଛି ମନ ରହିଛି ସିଦ୍ଧାନ୍ତ ନେଇଛନ୍ତି, ସେଥିରେ ସେ ଦୃଢ଼ ରହିଲେ, ଧ୍ରୁବ ନିଶ୍ଚିନ୍ତ ରହିଲେ, ସେ ଏଇଟା ମୁଁ ପାଇବି ଆଉ କିଛି ନାହିଁ। ଏଇଟା ହେଉଛି ଆମର ଦରକାର, ଭକ୍ତି ପଥରେ ଅଗ୍ରଗତି କରିବା ପାଇଁ ଏଇଟା ଆବଶ୍ୟକତା ରହିଛି। ଉତ୍ସାହ ନିଶ୍ଚୟ ଧୈର୍ଯ୍ୟାତ୍ ତତ୍ତତ୍କର୍ମ ପ୍ରବର୍ତ୍ତନାତ୍ ସଙ୍ଗୋତ୍ୟାଗାତ ସତବୃତ୍ତି ସର୍ବିଧା ଭକ୍ତି ପ୍ରସିଦ୍ଧତି, ଉପଦେଶାମୃତରେ ରୂପ ଗୋସ୍ୱାମୀ କହୁଛନ୍ତି। ଏ 6 ଜିନିଷ ଆବଶ୍ୟକ ଆମର ଭକ୍ତିରେ ବୃଦ୍ଧି କରିବା ପାଇଁ। ପ୍ରଥମ ହେଉଛି ଉତ୍ସାହ, ଉତ୍ସାହ ଭଗବତ ପଥରେ ଭଗବତ ଭକ୍ତି ପଥରେ ଆମେ ଅଗ୍ରସର ହେଉଛେ, ସବୁଦିନେ ଆମେ ଉତ୍ସାହିତ ହେବା, ଅନ୍ୟମାନଙ୍କୁ ଦେଖି ଉତ୍ସାହିତ ହେବା, ବା ଆମେ ନିଜକୁ ନିଜ ଉତ୍ସାହ ପ୍ରଦାନ କରିବା। ଉତ୍ସାହ ନିଶ୍ଚିନ୍ତ ଭାବରେ ଆମେ ଭଗବାନ ପ୍ରାପ୍ତ ହେବା, ଏଇ ନିଶ୍ଚୟ କରିବା ଏଇଟା। ଉତ୍ସାହ ନିଶ୍ଚୟ ଧୈର୍ଯ୍ୟାତ୍, ବିଭିନ୍ନ ପ୍ରକାର ଅସୁବିଧା ରହିଛି, ବିଭିନ୍ନ ପ୍ରକାର ଫେଲ୍ୟୁର୍ ମଧ୍ୟ ରହିଛି, ଆସିବ ଭଗବାନ ପରୀକ୍ଷା, ତେଣୁ ସେଥିରେ ଧୈର୍ଯ୍ୟ ଧାରଣ କରିବାକୁ ପଡ଼ିବ। ଉତ୍ସାହ ନିଶ୍ଚୟ ଧୈର୍ଯ୍ୟାତ୍ ତତ୍ତତ୍କର୍ମ ପ୍ରବର୍ତ୍ତନାତ୍, ଯାହା ଭକ୍ତି ମାର୍ଗରେ ଯେଉଁ ଗୁରୁଦେବ କହିଛନ୍ତି, ଶାସ୍ତ୍ରରେ ଯେଉଁ କୁହାଯାଇ, ସାଧୁ ଶାସ୍ତ୍ର ଗୁରୁ ଯାହା ସବୁ ଉପଦେଶ ଦେଇଛନ୍ତି, ସେସବୁ କାର୍ଯ୍ୟ କରିବା। ତତ୍ତତ୍କର୍ମ ପ୍ରବର୍ତ୍ତନାତ୍ ସତବୃତ୍ତି ସାଧୁ ସଙ୍ଗ କରିବା, ସଙ୍ଗ ତ୍ୟାଗାତ୍ ଅସତ୍ସଙ୍ଗ ତ୍ୟାଗ କରିବା, ଏଇଟା ହେଉଛି ଏଇ ଛଅଟି ଯଦି ଆମେ ଆଚରଣ କରିବା ତାହେଲେ ଆମକୁ ଭକ୍ତିକୁ ଏଇଟା ବହୁତ ଆଗେଇ ନେବ, ଭକ୍ତି ପ୍ରସିଦ୍ଧତି। ସେମିତି ଭକ୍ତିକୁ ମଧ୍ୟ ନଷ୍ଟ କରିଦେବ ଛଅଟି ଜିନିଷ ରହିଛି, ଆମେ ସେଇଟା ଏବେ କହିବା ନାହିଁ, କେତେବେଳେ ଦରକାର ହେଲେ ପ୍ରସଙ୍ଗକ୍ରମେ କହିବା। ତେଣୁ ପ୍ରଭୁପାଦ ମହାରାଜ ଏଇଟା ହେଉଛି 37 ଶ୍ଳୋକରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ତହି ତ୍ୱଂ କିମ୍ ଇଚ୍ଛସି, ଯେତେବେଳେ ତା ପୂର୍ବରୁ କହିଲେ ଆପଣ ଯାହା କହିଲେ ମୋ ହୃଦୟ ରହିପାରୁନାହିଁ, ତେଣୁ ନାରଦ ମୁନି ଯଦି କହିବେ ତୁମେ ତାହେଲେ କ'ଣ ଚାହୁଁଛ ତୁମେ, ତେଣୁ ଏ ଶ୍ଳୋକଟି ସେ କହିଛନ୍ତି, ଧ୍ରୁବ ମହାରାଜ ଏହି ଶ୍ଳୋକଟି କହିଲେ। ତେଣୁ ଏଠି ଏ ଶ୍ଳୋକରେ ଭାବାର୍ଥରେ ପ୍ରଭୁପାଦ ମହାରାଜ କହୁଛନ୍ତି, ଏହା ହେଉଛି ଏକ ଭକ୍ତଙ୍କର ପ୍ରକୃତି, ସେ ଭୌତିକ ଲାଭ ଇଚ୍ଛା କରିପାରନ୍ତି, କିନ୍ତୁ ଭଗବାନ କୃଷ୍ଣ ତାହା ଅର୍ପଣ କଲେ ସେ ତାହା ଗ୍ରହଣ କରିବେ। ଭଗବାନଙ୍କ ପାଖକୁ ଯାଇକି ମୁଁ ଏଇଟା ମାଗିବି, ଏଇ ଥିଲା ଧ୍ରୁବଙ୍କର ନିଶ୍ଚିନ୍ତତା। ତେଣୁ ଧ୍ରୁବଙ୍କ ଚରିତ୍ରରୁ ଆମେ ଏଇ ନିଶ୍ଚିନ୍ତତାଟାକୁ ଗ୍ରହଣ କରିବା। ଆମେ ଅବଶ୍ୟ ଭୌତିକ କାମନା କରିବା ନାହିଁ, କାରଣ ଧ୍ରୁବ ସେଥିପାଇଁ ମନ ଦୁଃଖ କଲେ କାହିଁକି ମୁଁ ଭୌତିକ କାମନା ରଖିଲି। ଯେଉଁ ରହିଛନ୍ତି ଚତୁର୍ବିଧା ବଧନ୍ତି ମାନ ଜନା ସୁକୃତିନ ଅର୍ଜୁନ ଆର୍ତ୍ତ ଜିଜ୍ଞାସୁର ଅର୍ଥାର୍ଥୀ ଜ୍ଞାନୀଚ ଭରତର୍ଷବ, ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି କଥା ଅର୍ଜୁନକୁ। ଚାରି ପ୍ରକାର ବ୍ୟକ୍ତି, ଯେଉଁମାନେ ସୁକୃତିବାନ ବ୍ୟକ୍ତି ଜନା ସୁକୃତିନ ଅର୍ଜୁନ, ସେମାନେ ଭଗବାନଙ୍କର ଭଜନ କରନ୍ତି। ସେମାନେ କିଏ କିଏ ନା ଆର୍ତ୍ତ, ଆର୍ତ୍ତରେ ଉଦାହରଣ ଦିଆଯାଏ କାହାର, ଗଜରାଜଙ୍କର। ଆମର ଯେଉଁ ପ୍ରଭୁ କହିଥିଲେ, ସଞ୍ଜୀବନୀ ପ୍ରଭୁ କହିଥିଲେ, ଗଜରାଜଙ୍କ କଥା କହିଥିଲେ, ଅଷ୍ଟମ ସ୍କନ୍ଧରେ ତୃତୀୟ ଅଧ୍ୟାୟରେ ସବୁ ରହିଛି କଥା। ଏଇ ଲୀଳାଟି ଚତୁର୍ଥ ମନୁଙ୍କ ସମୟରେ, ତାମସ ମନୁଙ୍କ ସମୟରେ ହେଇଥିଲା। ତେଣୁ ଆର୍ତ୍ତ ଜିଜ୍ଞାସୁ, ଜିଜ୍ଞାସୁର ଉଦାହରଣ ଦିଆଯାଏ ଚାରି କୁମାର, ଏ କ'ଣ ସେ ସୁତ ଗୋସ୍ୱାମୀ, ଏ ସୌନକାଦି ଋଷି, 88,000 ଋଷି, ସେମାନେ ଜିଜ୍ଞାସା କରିଥିଲେ, 6 ପ୍ରଶ୍ନ କରିଥିଲେ, ଯେଉଁ ପ୍ରଶ୍ନର ଉତ୍ତରରେ ଶ୍ରୀମଦ୍ ଭାଗବତଙ୍କୁ କୁହାଯାଇଛି ଏ ଜିଜ୍ଞାସା। ଅର୍ଥାର୍ଥୀର ଉଦାହରଣ ଦିଆଯାଏ ଧ୍ରୁବଙ୍କର, ତାଙ୍କର ଅର୍ଥ କାମନା କରିଥିଲେ। ଏବଂ ଜ୍ଞାନୀ, ଜ୍ଞାନୀର ଉଦାହରଣ ଦିଆଯାଏ ଚାରି କୁମାର, ସନକ ସନାତନ ସନାତନ ସନତ କୁମାର, ତେଣୁ ଏମାନେ ମଧ୍ୟ ଶ୍ରେଷ୍ଠ ଭକ୍ତରେ ପରିଣତ ହୋଇଯାଇଛନ୍ତି। ତେଣୁ ତାପରେ ମମ ଅୟଙ୍କୁ ମନୋରଥ, ଏଇ ମନୋରଥ କେମିତି ପୂର୍ଣ୍ଣ ହେବ ସେ କଥା ମୋତେ କୁହନ୍ତୁ। ତେଣୁ ପର ଶ୍ଳୋକରେ କହୁଛନ୍ତି, ନୂନଂ ଭଗବାନ ଭଗବତୋ ଯୋ ଅଙ୍ଗଜ ପରମେଷ୍ଟିନ ବିତୁଦନ ଅଟତେ ବୀଣାଂ ହିତାୟ ଜଗତୁ ଅର୍କବତ୍। ପ୍ରଭୁ ଆପଣ ତ ମୋର ମନ କଥା ଜାଣନ୍ତି, ସବୁଠାରେ ଆପଣ ଅର୍କବତ୍, ସୂର୍ଯ୍ୟ ଯେମିତି ସବୁଠାରେ ପ୍ରକାଶିତ ହୁଅନ୍ତି, ସବୁଠାରେ ତାଙ୍କର ମାନେ କ'ଣ ରଶ୍ମି ବିଦ୍ୟମାନ ଥାଏ, ସେହିଭଳି ଭାବରେ ଆପଣ ମଧ୍ୟ ଭଗବାନ ଭଳି। ନୂନଂ ଭଗବାନ ଭଗବତୋ ଯୋ ଅଙ୍ଗଜ ପରମେଷ୍ଠିନ, ବ୍ରହ୍ମାଙ୍କର ପୁତ୍ର ସିଏ, ଅଙ୍ଗଜ ବ୍ରହ୍ମାଙ୍କର କୋଳରୁ ଜାତ ହୋଇଛନ୍ତି ବୋଲି କୁହାଯାଏ, ବ୍ରହ୍ମାଙ୍କର କୋଳରୁ ଜାତ ହୋଇଛନ୍ତି ନାରଦ ମୁନି। ଯୋ ଅଙ୍ଗଜ ପରମେଷ୍ଠିନ ବିତୁଦନ ନଟତେ ବୀଣା, ସେ ସବୁବେଳେ ବୀଣା କ'ଣ, ନାରଦ ମୁନି ବଜାଏ ବୀଣା ରାଧିକା ରମଣ ନାମେ, ନାରଦ ମୁନି ସବୁବେଳେ ଭଗବାନଙ୍କର ନାମ ନେଉଥିବେ। ଏଇ ନାମ ବ୍ରହ୍ମା ଜପେ ଚତୁର୍ମୁଖେରେ, ଏଇ ନାମ ବ୍ରହ୍ମା ଜପେ ଚତୁର୍ମୁଖେରେ, ଏଇ ନାମ ଶିବ ଜପେ ପଞ୍ଚମୁଖେରେ, ଏଇ ନାମ ଶିବ ଜପେ ପଞ୍ଚମୁଖେ, ଏଇ ନାମ ନାରଦ ଜପେ ବୀଣା ଯନ୍ତ୍ରରେ, ଏଇ ନାମ ରେ ମଧୁରେଇ ହରି ନାମ, ମଧୁରେଇ ହରି ନାମ, ମଧୁରେଇ ମଧୁରେଇ ହରି, ଏଇ ନାମ ଜପତେ ଜପତେ ବ୍ରଜେ ଚଲୋରେ, ଏଇ ନାମ ଜପତେ ଜପତେ ରେ ଭକ୍ତି ବିନୋଦ ବୋଲେ ରେ, ଭକ୍ତି ବିନୋଦ ବୋଲେ ରେ, ଭକ୍ତି ବିନୋଦ ବୋଲେ ରେ, ଭକ୍ତି ରେ ହରେ କୃଷ୍ଣ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ, ରାମ ରାମ ହରେ ହରେ, ରାମ ରାମ ହରେ ହରେ। ତେଣୁ ଆମର ଏଇ ଯେଉଁ ସମ୍ପ୍ରଦାୟ, ଏ ନାରଦ ମୁନିଙ୍କ ସମ୍ପ୍ରଦାୟ, ପ୍ରଥମେ ଭଗବାନ ଜ୍ଞାନ, 4 କଳିଯୁଗରେ 4 ସତ୍ ସମ୍ପ୍ରଦାୟ ରହିଛି, ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। ଶିବଜୀ କହୁଛନ୍ତି ପାର୍ବତୀଙ୍କୁ, ଅଥବା କଳୋ ଭବିଷ୍ୟତି ଚତ୍ୱାର ସମ୍ପ୍ରଦାୟନ, 4 ସମ୍ପ୍ରଦାୟ, ଇଏ ହେଉଛି ଅନୁମୋଦିତ ସମ୍ପ୍ରଦାୟ। ଶ୍ରୀ ବ୍ରହ୍ମ ରୁଦ୍ର ସନକ ବୈଷ୍ଣବ କ୍ଷିତି ପାବନ ସମଗ୍ର ପୃଥିବୀକୁ ପରିବିତ୍ର କରିଦେବ। ଶ୍ରୀ ସମ୍ପ୍ରଦାୟ ଲକ୍ଷ୍ମୀଙ୍କ ଠାରୁ ଆସୁଛି, ବ୍ରହ୍ମ ସମ୍ପ୍ରଦାୟ ବ୍ରହ୍ମାଙ୍କ ଠାରୁ ଆସୁଛି, ଆମର ହେଉଛି ବ୍ରହ୍ମ ସମ୍ପ୍ରଦାୟ, ଶିବଜୀଙ୍କ ଠାରୁ ଗୋଟେ ସମ୍ପ୍ରଦାୟ ଆସିଛି ସେଇଟା ହେଉଛି ରୁଦ୍ର ସମ୍ପ୍ରଦାୟ, ଏବଂ ଆଉ ଗୋଟେ ହେଉଛି ସନକ ବ୍ରହ୍ମାଙ୍କର ଚାରି ପୁତ୍ର ସନକ ସନାତନ ସନାତନ ସନନ୍ତ କୁମାର ତାଙ୍କଠାରୁ ଗୋଟେ ସମ୍ପ୍ରଦାୟ ଆସିଛି। ଏଇ ଚାରୋଟି ସମ୍ପ୍ରଦାୟ ରହିଛି, ଆମର ହେଉଛି ବ୍ରହ୍ମ ସମ୍ପ୍ରଦାୟ। ବ୍ରହ୍ମା ଭଗବାନ ଠାରୁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି। ଦ୍ୱିତୀୟ ସ୍କନ୍ଦ ନବମ ଅଧ୍ୟାୟ ଆମେ ସେଦିନ କହିଥିଲେ, ଚାରୋଟି ଶ୍ଳୋକରେ ଭଗବାନ ସବୁ ଜ୍ଞାନ ଦେଇଯାଇଥିଲେ। ଯେଉଁ ଶ୍ଳୋକ ଜ୍ଞାନ ପ୍ରାପ୍ତ ହୋଇକରି ସେ ଫାଷ୍ଟ ଇଞ୍ଜିନିୟର ଅଫ୍ ଦିସ୍ ୟୁନିଭର୍ସ ହେଲେ, ଏଭଳି ସୃଷ୍ଟି କରୁଛନ୍ତି ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ ଜାଣିପାରୁନାହାନ୍ତି, ଫର୍ମୁଲା ଜାଣିପାରୁନାହାନ୍ତି, ପେଟେଣ୍ଟ ରଖିଛନ୍ତି ବ୍ରହ୍ମା, ଦେଇନାହାନ୍ତି କାହାକୁ ପେଟେଣ୍ଟ। ତେଣୁ ଏଇ ବ୍ରହ୍ମା ତାଙ୍କର ପୁତ୍ର ନାରଦଙ୍କୁ ଦେଲେ। ନାରଦମୁନି ପ୍ରଶ୍ନ ପଚାରିଛନ୍ତି ବ୍ରହ୍ମାଙ୍କୁ, ପିତାଜୀ ଆପଣ ତ ସୃଷ୍ଟିକର୍ତ୍ତା, ଆପଣ ପୁଣି କାହାର ଧ୍ୟାନ କରୁଛନ୍ତି? ଦ୍ୱିତୀୟ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ବ୍ରହ୍ମା କହିଲେ ପ୍ରକୃତରେ ସୃଷ୍ଟିକର୍ତ୍ତା ହେଉଛନ୍ତି ଭଗବାନ, ଏସବୁ କଥା ଦ୍ୱିତୀୟ ସ୍କନ୍ଦ 6-7 ସବୁ ବର୍ଣ୍ଣନା କରାଯାଇଛି ଏସବୁ କଥା। ତେଣୁ ନାରଦମୁନି ସେ ଜ୍ଞାନ ଦେଲେ ବ୍ୟାସଦେବଙ୍କୁ, ବ୍ୟାସଦେବ ଦେଲୁ ଶୁକଙ୍କୁ। ଏଇଭଳି ଭାବେ ପରମ୍ପରାରେ ଆସୁ, ଯେଉଁ ପରମ୍ପରାରେ ସ୍ୱୟଂ ମହାପ୍ରଭୁ ଆସି, ସ୍ୱୟଂ ଭଗବାନ ଆସିଛନ୍ତି, ମହାପ୍ରଭୁ ଆସିଛନ୍ତି। ତେଣୁ ଆମର ସମ୍ପ୍ରଦାୟକୁ କୁହାଯାଏ ବ୍ରହ୍ମ ମାଧ୍ୟ ଗୌଡ଼ୀୟ ସମ୍ପ୍ରଦାୟ। କଳିଯୁଗର ଏଇ ସମ୍ପ୍ରଦାୟର ଆଚାର୍ଯ୍ୟ ହେଉଛନ୍ତି ମାଧ୍ୱାଚାର୍ଯ୍ୟ। ତେଣୁ ମହାପ୍ରଭୁ ଏଇ ସମ୍ପ୍ରଦାୟରେ ଆସିଥିଲେ। ସେ ମହାପ୍ରଭୁଙ୍କ ସମ୍ପ୍ରଦାୟରେ ଆମର ପ୍ରଭୁପାଦ ମହାରାଜ ଆସିଛନ୍ତି, ଆମର ଗୁରୁଦେବ ଆସିଛନ୍ତି, ଏଇ ଆମ ପାଖକୁ ଆସିଛି, ସେଇ ଜ୍ଞାନ ଆସିଛି, ଏବଂ ଆମେ ମଧ୍ୟ ସେହି ଜ୍ଞାନ ଆପଣମାନଙ୍କୁ ଦେଉଛୁ। ଏ ପରମ୍ପରାରେ ଜ୍ଞାନଟା ଆସୁଛି, ପରମ୍ପରାକୁ ପ୍ରଭୁପାଦ ମହାରାଜ ବୁଝେଇଛନ୍ତି ଏଇଭଳି ଭାବରେ। ଯେମିତି ଆମେ ଗୋଟେ ଚିଠି ଲେଖୁଛେ, ଚିଠିଟାକୁ ପୋଷ୍ଟ ବକ୍ସରେ ପକେଇଲେ ସେଇଟା ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବ, ଯେକୌଣସି ବକ୍ସରେ ପଠାଇଦେଲେ ଯିବ ନାହିଁ। ସେହିଭଳି ଭାବରେ ଏଇ ପରମ୍ପରାରେ ଆମେ ଜ୍ଞାନଟା ପ୍ରାପ୍ତ ହୋଇପାରିବା। ପରମ୍ପରା ବିହୀନା ଯେ ମନ୍ତ୍ରା ତେ ନିଷ୍ଫଳା ମତା, ଶିବଜୀ କହୁଛନ୍ତି ପାର୍ବତୀଙ୍କୁ। ପରମ୍ପରାରେ ଯେଉଁ ଜ୍ଞାନ ଆସୁନାହିଁ, ଯଦିଓ ସେ ଶାସ୍ତ୍ରରେ ରହିଛି ସେ ଜ୍ଞାନ, କିନ୍ତୁ ତାର ଫଳ ଆମେ ପ୍ରାପ୍ତ ହେବା ନାହିଁ, ନିଷ୍ଫଳା। ଶିବଜୀ କହୁଛନ୍ତି, ମୋର ମତ ଏଇଟା, ଅନ୍ୟମାନଙ୍କ କଥା ଛାଡ଼ନ୍ତୁ। ତେଣୁ ଧ୍ରୁବ ମହାରାଜ କହୁଛନ୍ତି, ବିତୁ ଦଟ୍ ଅଟତେ ବୀଣା ହିତାୟ ଜଗତୁ ଅର୍କବତ୍। ସମସ୍ତ ଜୀବର କଲ୍ୟାଣ ପାଇଁ ଆପଣ ଅର୍କବତ୍, ଯେମିତି ସୂର୍ଯ୍ୟଦେବ ସବୁଠାରୁ ବିଦ୍ୟମାନ, ତାଙ୍କର ରଶ୍ମି ଦ୍ୱାରା ଦିନବେଳା ସବୁଠାରୁ ବିଦ୍ୟମାନ, ସେଇଭଳି ଭାବରେ ଆପଣ ସବୁଠାରୁ ବିଦ୍ୟମାନ, ଆପଣ ମନର କଥା ମଧ୍ୟ ଜାଣନ୍ତି। ତେଣୁ ମୁଁ ଆଉ କ'ଣ ଛପେଇକି ରଖିବି, ମୁଁ ଆପଣଙ୍କୁ କହିଦେଲି ସତ କଥା। ତେଣୁ ମୁଁ ଏଇଟା କେମିତି ପ୍ରାପ୍ତ ହେବି ସେଥିପାଇଁ ମୋତେ କୁହନ୍ତୁ, ତାହାର ଯେଉଁ ରହିଛି ଉପାୟ ସେଇଟା କୁହନ୍ତୁ। ଏଠାରେ ଦିଆଯାଇଥିବା ସୂର୍ଯ୍ୟଙ୍କର ଉଦାହରଣ ବଡ଼ ଅର୍ଥପୂର୍ଣ୍ଣ ଅଟେ। ସୂର୍ଯ୍ୟଦେବ ଏପରି କୃପାରୁ ଯେ ସେ ନିର୍ବିଚାରରେ ସର୍ବତ୍ର କିରଣ ପ୍ରଦାନ କରୁଛନ୍ତି। ପାପୀ ବ୍ୟକ୍ତି ମଧ୍ୟ ଦେଉଛନ୍ତି, ପୁଣ୍ୟବାନ ବ୍ୟକ୍ତି ମଧ୍ୟ ଦେଉଛନ୍ତି, ସମସ୍ତଙ୍କୁ ଦେଉଛନ୍ତି। ଏମିତି ନାହିଁ ଯେ ଏଠି ଯେମିତି କୁହାଯାଏ, ଏଇ ଉଦାହରଣଟି ଦିଆଯାଏ, ଯେଉଁ ରହିଛି ସୂର୍ଯ୍ୟଙ୍କର ଆଲୋକ ରହିଛି ସମସ୍ତଙ୍କ ପ୍ରତି ସମାନ ରହିଛି, କିନ୍ତୁ ଯେଉଁ ରହିଛି ଉଲୁକ ବା ପେଚା, ସେ ଦିନବେଳା ସୂର୍ଯ୍ୟର ଆଲୋକ ସେ ଦେଖିପାରନ୍ତି, ସେ ଆଖି ବୁଝିଦିଏ ନା, ରାତି ହେଲେ ସେ ଦେଖିବ, ଦିନବେଳା ସେ ଆଖି ବୁଝିଦେବ। ଉଲୁକ ନା ଦେଖେ ଯେଇ ସେ ସୂର୍ଯ୍ୟର କିରଣ, ଉଲୁକ ଯେଭଳି ଭାବରେ ସୂର୍ଯ୍ୟର କିରଣ ଦେଖିପାରେ ନାହିଁ, ସେହିଭଳି ଭାବରେ ଯେଉଁମାନେ ଅଭକ୍ତ ସେମାନେ ଭଗବାନଙ୍କୁ ଦେଖିପାରନ୍ତି ନାହିଁ, ଭକ୍ତମାନେ ଭଗବାନ ଦେଖିପାରନ୍ତି, ଅଭକ୍ତମାନେ ଦେଖିପାରନ୍ତି ନାହିଁ। ଏ ଉଦାହରଣ ଦିଆଯାଇଛି ଚୈତନ୍ୟଚରିତାମୃତରେ। ତେଣୁ ଏଇଭଳି ଭାବରେ ଯେତେବେଳେ କହିଲେ, ବର୍ତ୍ତମାନ ମୈତ୍ରେୟ ମୁନି କହୁଛନ୍ତି ଯେ ଇତି ଉଦାହୃତମ ଆକର୍ଣ୍ଣ୍ୟ ଭଗବାନ ନାରଦ ସଦା ପ୍ରୀତ ପ୍ରତ୍ୟହ ତଂ ବାଳଂ ସତ୍ ବାକ୍ୟମ ଅନୁକମ୍ପୟା। ନାରଦମୁନି ବହୁତ ଖୁସି ହୋଇଗଲେ, କାରଣ ସେ ପରୀକ୍ଷା କରୁଥିଲେ ଧ୍ରୁବକୁ। ଧ୍ରୁବ ଯଦି କହିଥାନ୍ତେ ଠିକ୍ ଅଛି ଆପଣ ଯାହା କହୁଛନ୍ତି ଚାଲନ୍ତୁ ଯିବା ପିତାଙ୍କ ପାଖକୁ, ତାହେଲେ ନାରଦମୁନି ଖୁସି ହୋଇନଥାନ୍ତେ। ଧ୍ରୁବ ଯେଉଁ କଥା କହିଲେ, ପ୍ରଭୁ ଏଇଟା ମୋର ଦରକାର ନାହିଁ, ମୁଁ ଚାହୁଁଛି ଗୋଟେ ରାଜ୍ୟ କେମିତି ଚାହିଁ ଭଗବାନ ପ୍ରାପ୍ତ ହେବି ସେଇଟା ମୋତେ କୁହନ୍ତୁ। ତେଣୁ ଏ କଥା ଶୁଣି ବହୁତ ଆନନ୍ଦିତ ହେଇ, ଇତି ଉଦାହୃତମ ଆକର୍ଣ୍ଣ୍ୟ, ଏଇଭଳି ଭାବରେ ଧ୍ରୁବ ମହାରାଜ କଥା ଶ୍ରବଣ କରି ଭଗବାନ ନାରଦ ସଦା, ନାରଦଙ୍କୁ ଭଗବାନ ସହିତ ତୁଳନା କରାଯାଇଛି। ଭଗବାନ ଭଗବାନଙ୍କର ଅବତାର, ସିଏ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ନାରଦଙ୍କୁ ଭକ୍ତ ଅବତାର ବୋଲି କୁହାଯାଉଛି। ତେଣୁ ବ୍ରହ୍ମା ଯେତେବେଳେ ପ୍ରଜା ସୃଷ୍ଟି କଲେ, ଦଶ ଜଣ ପୁତ୍ର ପ୍ରଥମେ ସୃଷ୍ଟି କରିଥିଲେ, ଅନ୍ତିମରେ ନାରଦକୁ ସୃଷ୍ଟି କରିଥିଲେ। ଅତ୍ରି, ମରିଚି, ଆଙ୍ଗିରସ, ପୁଲସ୍ଥ, ପୁଲହ, କ୍ରତୁ, ଭୃଗୁ, ବଶିଷ୍ଠ, ଦକ୍ଷ, ଏ ନଅ ଜଣଙ୍କ ପୁତ୍ରକୁ ଉତ୍ପନ୍ନ କଲା ପରେ ଅନ୍ତିମରେ ନାରଦଙ୍କୁ ଉତ୍ପନ୍ନ କଲେ, କାରଣ ସେ ହେଉଛନ୍ତି ଭକ୍ତି। ଅନ୍ତିମ ସ୍ତର ହେଉଛି ଭକ୍ତି ସ୍ତର, ଶ୍ରେଷ୍ଠ ସ୍ତର ହେଉଛି ଭକ୍ତି। ତେଣୁ ଏ ଭଗବାନ ନାରଦ ସଦା ପ୍ରୀତ, ବହୁତ ଆନନ୍ଦିତ ହୋଇଗଲେ ଧ୍ରୁବ ଉପରେ। ଛୋଟ ପିଲା ହେଲେ କ'ଣ ହେବ, ତାର କଥାରେ ଖୁସି ହୋଇଗଲେ, ବହୁତ ଆନନ୍ଦିତ ହୋଇଗଲେ, ପ୍ରୀତ। ତେଣୁ ପ୍ରତ୍ୟାହ, ତେଣୁ ସେ ଏଇ କଥା କହିଲେ, ନାରଦମୁନି ପୁଣି ଏକଥା କହିବେ, ତଂ ବାଳଂ ସତ୍ ବାକ୍ୟମ ଅନୁକମ୍ପୟା। ସେ ଛୋଟ ପିଲା, ପାଞ୍ଚ ବର୍ଷ ବାଳକ, ତାଙ୍କ ପ୍ରତି କୃପା କରି ଏଇଭଳି ଭାବରେ ସତ୍ ବାକ୍ୟମ, ସଦୁପଦେଶ ପ୍ରଦାନ କଲେ। ତା ପୂର୍ବରୁ ଯେଉଁ ଉପଦେଶ ଦେଇଥିଲେ ସେଇଟା ମିଥ୍ୟା ଉପଦେଶ ନଥିଲା, କିନ୍ତୁ ତାଙ୍କ ପାଇଁ ନଥିଲା, ସେଇଟା ଉପଯୁକ୍ତ ନଥିଲା, ସେଇଟା ମଧ୍ୟ ସଦୁପଦେଶ, କିନ୍ତୁ ଏଇଟା ଧ୍ରୁବଙ୍କ ପାଇଁ, ଏଇଟା ଏ ରହିଛି ଧ୍ରୁବ, ଏଇଟା ପ୍ରାପ୍ତ ହୋଇଯିବ, ତାଙ୍କ ମନ ଯାହା ଚାହିଁଥିଲା ସେଇଟା ପ୍ରାପ୍ତ ହୋଇଯିବେ। ନାରଦଙ୍କର ଯେଉଁ ଉପଦେଶ ଦେବେ, ସେ ଉପଦେଶ ସେ ଗ୍ରହଣ କରିବେ। ତେଣୁ ଏଠାରେ ଭାବାର୍ଥରେ କୁହାଯାଉଛି ଯେ ମହାମୁନି ନାରଦ ଅଗ୍ରଗଣ୍ୟ ଗୁରୁ ହୋଇଥିବା ହେତୁ ଏହା ତାହାଙ୍କ ପକ୍ଷରେ ଏକ ସ୍ୱାଭାବିକ କଥା ଯେ ସେ ଯାହାଙ୍କୁ ଭେଟନ୍ତି ତାହାଙ୍କ ଉପରେ ସର୍ବୋତ୍ତମ କଲ୍ୟାଣ ବର୍ଷଣ କରନ୍ତି। ସାଧୁଙ୍କର ଜଣେ ଦର୍ଶନେ ପବିତ୍ର କର, ସାଧୁ ଏଭଳି କେବଳ ଦର୍ଶନ ଜଣେ ପବିତ୍ର ହୋଇଯିବ, ଦର୍ଶନେ ପବିତ୍ର କର ଏ ତୁମାର ଗୁଣ। ତେଣୁ କାରଣ ସେ ସମସ୍ତଙ୍କ ପ୍ରତି କଲ୍ୟାଣ କରନ୍ତି। ମହତ୍ ବିଚଳନ ନୃଣା ଗୃହିଣାଂ ଦିନଚେତସାମ ନିଶ୍ରୟସାୟ ଭଗବାନ କଳ୍ପତେ ନାନ୍ୟଥା କ୍ୱଚିତ୍। ଦଶମସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ନନ୍ଦ ମହାରାଜ ଯେତେବେଳେ ଗର୍ଗମୁନି ଆସିଥିଲେ ତାଙ୍କୁ ଏ କଥା କହିଥିଲେ, ସାଧୁ ବ୍ୟକ୍ତିମାନେ ବିଭିନ୍ନ ସ୍ଥାନକୁ ଯାଆନ୍ତି, ମହତ୍ ବିଚଳନ ନୃଣା ଗୃହିଣାଂ ଦିନଚେତସାମ, ଗୃହୀମାନେ ଗୃହସ୍ଥ ଆଶ୍ରମରେ ଯେଉଁମାନେ ଅଛନ୍ତି ସେମାନେ ଜାଣନ୍ତି ନାହିଁ ପ୍ରକୃତରେ ତାଙ୍କର କ'ଣ କର୍ତ୍ତବ୍ୟ, ଗୃହସ୍ଥ ଆଶ୍ରମର କ'ଣ କର୍ତ୍ତବ୍ୟ। ଦିନ ତାଙ୍କର ଚେତନା ଏତେ ଉନ୍ନତ ନୁହଁ, ନିଚ ସ୍ତରରେ ରହିଛନ୍ତି ସେମାନେ, ତାଙ୍କର କେମିତି ଶ୍ରେୟ ହେବ, ସେମାନେ କେମିତି କଲ୍ୟାଣ ପ୍ରାପ୍ତ ହେବେ, ସେଥିପାଇଁ ସାଧୁମାନେ ବିଭିନ୍ନ ସ୍ଥାନକୁ ଯାଆନ୍ତି, ଅନ୍ୟ କୌଣସି ତାଙ୍କର କାରଣ ନଥାଏ। ଆଉ ଯଦି ଏଇ ଶ୍ରୀଶ୍ରୀମଦ୍ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ଗୁରୁ ମହାରାଜ ଯଦି ଏଠିକୁ ନ ଆସିଥାନ୍ତେ ତାହେଲେ ଆଜି ଆମେ ଏସବୁ ହେଇପାରିନଥାନ୍ତା, ଏସବୁ କିଛି ନ ହେଇନଥାନ୍ତା। ତେଣୁ ସେ ଯାହାକୁ ଭେଟନ୍ତି ତାହାଙ୍କ ଉପରେ ସର୍ବୋତ୍ତମ କଲ୍ୟାଣ ବର୍ଷଣ କରନ୍ତି। ସେ ଯାହା ହେଉ ନା କାହିଁକି, ଧ୍ରୁବ ମହାରାଜ ଜଣେ ବାଳକ ଥିଲେ ଏବଂ ତାହାଙ୍କର କଥା ଏକ କ୍ରୀଡ଼ାପ୍ରିୟ ବାଳକଙ୍କ କଥା ଥିଲା, ତଥାପି ମହାମୁନି ନାରଦ ତାହାଙ୍କ ଉପରେ ବିଶେଷ ଅନୁକମ୍ପା ପ୍ରଦର୍ଶନ କଲେ ଏବଂ ତାହାଙ୍କର କଲ୍ୟାଣାର୍ଥେ ନିମ୍ନୋକ୍ତ ମୋତେ କହିଲେ। ବର୍ତ୍ତମାନ କହିବେ ପୁଣି ନାରଦମୁନି କଥା ଚାଲିଛି, ନାରଦମୁନି ପୁଣି କହିବେ, 61 ନା କେତେ ଶ୍ଳୋକ ଯାଏ ଅଛି, 61 ଯାଏ ରହିଛି ତାଙ୍କର କଥା ଅଛି। କହିଲା ପରେ ତାଙ୍କୁ ପଠାଇବେ, ମଧୁବନଙ୍କୁ ପଠାଇବେ। ମଧୁବନ ବର୍ତ୍ତମାନ ରହିଛି, ଆପଣ ଗଲେ ବୃନ୍ଦାବନ ପରିକ୍ରମା ଦେଖିବେ, ମଧୁବନ ଧ୍ରୁବ ଟିଲା ରହିଛି, ସେ ସ୍ଥାନ ରହିଛି ସେଇଠି। ସେ ଏଠୁ ଗଲେ, କାନପୁରରୁ ଗଲେ ବୃନ୍ଦାବନ, ସେଠି ଗଲେ କହିବେ ଏକଥା ସବୁ ଆସିବ। ତେଣୁ ନାରଦ ଉବାଚ, ନିଶ୍ରେୟସ୍ୟ ଅଭିପ୍ରେତ ଅର୍ଥସ୍ୟ ପନ୍ଥା କୋ ଅସୌ ଇତି ଅତ ଆହ। ଏଇ ଯେଉଁ ମୁଁ ଯେଉଁ ଚାହୁଁଛି ପ୍ରାପ୍ତ ହେବା ପାଇଁ ସେଇଟା କେମିତି ପାଇବି, ତାର ଉପାୟ କ'ଣ, ସେଥିପାଇଁ ଏଇଟା କହୁଛନ୍ତି 40 ଶ୍ଳୋକରେ ନାରଦମୁନି କହୁଛନ୍ତି। ନାରଦ ଉବାଚ, ଜନନ୍ୟା ବିହିତ ପନ୍ଥା ସବୈ ନିଶ୍ରେୟସ୍ୟତେ ଭଗବାନ ବାସୁଦେବସ୍ତଂ ଭଜତଂ ପ୍ରବଣାତ୍ମନା। ବର୍ତ୍ତମାନ ସେତେବେଳେ କହୁଥିଲେ ତୁମର ମାଆ ଯାହା କହିଥିଲେ ସେଇଟା ତୁମର ନିଷ୍ଫଳ ହୋଇଯିବ, ତୁମେ ପାଇବ ନାହିଁ, ତୁମେ ଫେରି ଯାହା କହିଥିଲେ। ବର୍ତ୍ତମାନ କହୁଛନ୍ତି ଯେ ଜନନ୍ୟା ଅଭିହିତ ପନ୍ଥା, ତୁମର ମାଆ ଯେଉଁ କଥା କହିଥିଲେ, ସୁନୀତି ଯାହା କହିଥିଲେ, ସବୈ ନିଶ୍ରେୟସ୍ୟତେ ବେଇ ନିଶ୍ଚିନ୍ତ ଭାବରେ ସେଇଟା ହେଉଛି ଶ୍ରେୟ ପ୍ରଦାନ କରିବ। ଯାହାର ଯାହା କାମନା ଥାଉ ନା କାହିଁକି, ଯଦି ଭଗବାନଙ୍କ ଶରଣରେ ଗଲେ ସବୁକିଛି ପୂର୍ଣ୍ଣ ହୋଇଯିବ। ସେ କହିଥିଲେ ସେ କଥା, ସୁନୀତି ସେ କଥା କହିଥିଲେ, ଆରାଧ୍ୟ ଅଧ୍ୟକ୍ଷ ପାଦ ପଦ୍ମମ, ସେ ଅଧ୍ୟକ୍ଷଙ୍କ ପାଦ ପଦ୍ମଙ୍କୁ ଆରାଧନା କଲେ ତୁମର ସମସ୍ତ କାମନା ପୂର୍ଣ୍ଣ ହେବ, ମା କହିଥିଲେ ସେ କଥା। ପ୍ରଥମେ ନାରଦ କହୁଥିଲେ ତୁମ ମା ଯାହା କହିଛନ୍ତି ସେଇଟା ନିଷ୍ଫଳ ହୋଇଯିବ, ତୁମେ ଫେରିଯାଅ, ଏ କଥା କହିଥିଲେ ତ ପରୀକ୍ଷା କରିବା ପାଇଁ। କିନ୍ତୁ ବର୍ତ୍ତମାନ ଯେତେବେଳେ ଧ୍ରୁବ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଗଲେ ସେତେବେଳେ କହିଲେ, ପୁତ୍ର ଜନନ୍ୟା ଅଭିହିତ ପନ୍ଥା ସବୈ ନିଶ୍ରେୟସ୍ୟତେ, ଜନନୀ ତୁମର ଯାହା କହିଛନ୍ତି ସେଇଟା ତୁମକୁ ଶ୍ରେୟ ପ୍ରଦାନ କରିବ। ସେଇଠି ହିଁ ପ୍ରକୃତ ପନ୍ଥା। କହ ପନ୍ଥା ଗୋଟେ ରହିଛି ମହାଭାରତରେ, ଗୋଟେ ରହିଛି କଥା ବନପର୍ବରେ, ଗୋଟେ କଥା ରହିଛି କହ ପନ୍ଥା। ଲୋକମାନେ ଜାଣନ୍ତି ନାହିଁ ପ୍ରକୃତ ପନ୍ଥା କେଉଁଟା, ଜାଣନ୍ତି ନାହିଁ। ତେଣୁ ବନପର୍ବରେ ଏ କଥା ଆସିଛି, ଧର୍ମରାଜ ନିଜେ ପରୀକ୍ଷା କରୁଥିଲେ ପାଣ୍ଡବମାନଙ୍କୁ। ସେ ଯେଉଁ ପୁଷ୍କରିଣୀରେ ଯେଉଁ କ'ଣ ତୃଷାଗ୍ରସ୍ତ ହୋଇକରି ଦ୍ରୌପଦୀ ଚାହୁଁଥିଲେ କିଛି ଜଳ ପ୍ରାପ୍ତ ହେବା ପାଇଁ, ତେଣୁ ସବୁ ପାଣ୍ଡବମାନେ ଯାଇଥିଲେ। ପ୍ରଥମେ ସହଦେବ ଗଲେ, ତାପରେ ନକୁଳ ଗଲେ, ତାପରେ ଅର୍ଜୁନ ଗଲେ, ତାପରେ ଭୀମ ଗଲେ, କିନ୍ତୁ କେହି ଫେରିଲେ ନାହିଁ। କିନ୍ତୁ ତାପରେ ଯେତେବେଳେ ଯୁଧିଷ୍ଠିର ମହାରାଜ ଗଲେ, ସେତେବେଳେ ଦେଖିଲେ ତାଙ୍କ ଚାରି ଭାଇ ମୃତ୍ୟୁବରଣ କରିଛନ୍ତି, ପଡ଼ିକି ରହିଛନ୍ତି, କିନ୍ତୁ ତଥାପି ତାଙ୍କୁ ମଧ୍ୟ ବହୁତ ତୃଷା ହେଉଛି, ବହୁତ ଶୋଷ ହେଉଛି। ତେଣୁ ସିଏ ଯେତେବେଳେ ସେ ଜଳପାନ କରିବା ପାଇଁ ଚାହୁଁଛନ୍ତି, ସେହି ସମୟରେ ସେ ଧର୍ମରୂପକ ଯକ୍ଷ କହିଲେ ଏ ପ୍ରଶ୍ନଟି ପଚାରିଛନ୍ତି। ଅନେକ ପ୍ରଶ୍ନ ରହିଛି ମହାଭାରତରେ ବର୍ଣ୍ଣନା କରାଯାଇଛି, ତା ଦେହରେ ଏଇ ଗୋଟିଏ ପ୍ରଶ୍ନ, କହ ପନ୍ଥା କେଉଁଟା ଠିକ୍ ରାସ୍ତା, କେଉଁ ପନ୍ଥା କହ ପନ୍ଥା। ତେଣୁ ଏ ପ୍ରଶ୍ନର ଉତ୍ତରରେ ଯୁଧିଷ୍ଠିର ମହାରାଜ କହିଥିଲେ ଯେ ତର୍କ ଅପ୍ରତିଷ୍ଠ, କେଉଁଟା ପ୍ରକୃତ ପନ୍ଥା ଆମେ ଜାଣିପାରିବା ନାହିଁ, ତର୍କ ଦ୍ୱାରା ଆମେ ଜାଣିପାରିବା ନାହିଁ କେଉଁଟା ଶ୍ରେଷ୍ଠ ପନ୍ଥା, ତର୍କ ଅପ୍ରତିଷ୍ଠ। ଶ୍ରୁତୟ ବିଭିନ୍ନା, ବହୁତ ଶାସ୍ତ୍ରରେ ବହୁତ କଥା କୁହାଯାଇଛି, ଶ୍ରୁତୟ ବିଭିନ୍ନା। ନାସ ଆଉ ଋଷି ଯଶ ମତଙ୍ଗ ଭିନ୍ନ, ତାଙ୍କୁ ଋଷି ପଦବାଚ୍ୟ ହେବେ ନାହିଁ, ସିଏ ଯଦି ତାଙ୍କର ମତ ଅନ୍ୟ ଜଣେ ଋଷିଙ୍କ ଠାରୁ ଭିନ୍ନ ନହେଲା, ତାହେଲେ ସେ ଋଷି ପଦବାଚ୍ୟ ହେବେ ନାହିଁ। ନାସ ଆଉ ଋଷି ଯଶ ମତଙ୍ଗ ଭିନ୍ନ। ତେଣୁ ଧର୍ମସ୍ୟ ତତ୍ତ୍ୱଂ ନିହିତ ଗୁହାୟା, ଧର୍ମର ତତ୍ତ୍ୱ ବହୁତ ଗଭୀର, ନିହିତ ଗୁହାୟା। ମହାଜନ ଯେନ ଗଥସ ପନ୍ଥା, ମହାଜନମାନେ ଯେଉଁ ପନ୍ଥାକୁ ନିର୍ଣ୍ଣୟ କରିଛନ୍ତି ସେଇଟାକୁ ଆମେ ଗ୍ରହଣ କରିବା, ମହାଜନ ଯେନ ଗଥସ ପନ୍ଥା। ତେଣୁ ଏଠି ନାରଦ ମୁନି ଜଣେ ମହାଜନ, ଦ୍ୱାଦଶ ମହାଜନ ରହିଛନ୍ତି, ବାର ଜଣ ମହାଜନ ରହିଛନ୍ତି, ଷଷ୍ଠ ସ୍କନ୍ଦ ତୃତୀୟ ଅଧ୍ୟାୟରେ ଯମରାଜ ସେ କଥା କହୁଛନ୍ତି। ତେଣୁ ସେଇ ମହାଜନ ସେ ନାରଦ ସେ କହୁଛନ୍ତି ତୁମର ମା ଯାହା କହିଛନ୍ତି ସେଇଟା ପ୍ରକୃତ ପନ୍ଥା। ଜନନୀ ଅଭିହିତ ପନ୍ଥା ସବେ ନିଶ୍ଚୟ ଶସ୍ୟତେ ଭଗବାନ ବାସୁଦେବତଂ ଭଜତଂ ପ୍ରବଣାତ୍ମନା। ଶ୍ରୀ ଭଗବାନ ବାସୁଦେବଙ୍କର ଭଜନ କର, ଭଗବାନ ବାସୁଦେବ, ଭଗବାନ ବାସୁଦେବତଂ ଭଜତଂ ପ୍ରବଣାତ୍ମନା, ଏକାଗ୍ର ଚିତ୍ତରେ ଭଜନ କର ବାସୁଦେବ, ଭଜ ବାସୁଦେବଂ। ବାସୁଦେବ ପରା ବେଦା, ବାସୁଦେବ ପରା ମକ୍ଷା, ବାସୁଦେବ ପରା କ'ଣ ପରା ବାସୁଦେବ ପରା, ଏ ଦୁଇଟି ଶ୍ଳୋକରେ କୁହାଯାଇଛି। ଦ୍ୱିତୀୟ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ, ଏ ପ୍ରଥମ ଅଧ୍ୟାୟରେ ଏ ଶ୍ଳୋକଟି ରହିଛନ୍ତି। ଭଗବତ ଗୀତାରେ ଭଗବାନ କହିଲେ ଯେ ବହୁନାମ ଜନ୍ମନାମନ୍ତେ ଜ୍ଞାନବାନ ମାଙ୍ଗ ପ୍ରପଦ୍ୟତେ ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ। ଜ୍ଞାନୀମାନଙ୍କୁ ଅନେକ ଜନ୍ମ ବିତିଗଲା ପରେ ସେମାନେ ଜାଣନ୍ତି ଯେ ବାସୁଦେବ ହେଉଛନ୍ତି ସବୁକିଛି, ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ। ଭଗବତ ଗୀତା ହେଉଛି ହାଇସ୍କୁଲ ଷ୍ଟଡି, ଗ୍ରାଜୁଏସନ୍ ଷ୍ଟଡି ହେଉଛି ଭାଗବତମ୍। ତେଣୁ ଭାଗବତମ୍ରେ ସେଇଟା ବିସ୍ତାର କରି କହିଲେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ବାସୁଦେବ ପରା ବେଦା, ବାସୁଦେବ ହେଉଛନ୍ତି ବେଦର ଶ୍ରେଷ୍ଠ ବିଷୟବସ୍ତୁ ହେଉଛନ୍ତି ବାସୁଦେବ, ବାସୁଦେବ ପରା ବେଦା, ବାସୁଦେବ ପରା ମକ୍ଷା, ଏ ପ୍ରଥମ ସ୍କନ୍ଦରେ ଅଛି, ଏଇଟା ସୁତ ଗୋସ୍ୱାମୀ କହିଛନ୍ତି ପ୍ରଥମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ। ବାସୁଦେବ ପରା ମକ୍ଷା, ବାସୁଦେବ ପରା ମକ୍ଷା କହିଲେ ଯଜ୍ଞର ଅନ୍ତିମ ଫଳ ହେଉଛନ୍ତି ବାସୁଦେବ, ବାସୁଦେବଙ୍କୁ ପ୍ରାପ୍ତ ହେବା, ବାସୁଦେବ ପରା ମକ୍ଷା। ବାସୁଦେବ ପରା ଯୋଗା, ଯୋଗ ରହିଛି, ଯୋଗର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବାସୁଦେବଙ୍କୁ ଜାଣିବା ବା ପ୍ରାପ୍ତ ହେବା, ବାସୁଦେବ ପରା ଯୋଗା। ଏବଂ ବାସୁଦେବ ପରା କ୍ରିୟା, ଆମେ ଯେତେ ସବୁ କ୍ରିୟା କରୁଛେ, ଯେତେ ସବୁ କାର୍ଯ୍ୟ କରୁଛେ, ଏସବୁ କାର୍ଯ୍ୟର ପ୍ରକୃତ ଉଦ୍ଦେଶ୍ୟ ହେବା କଥା ବାସୁଦେବଙ୍କର ସନ୍ତୋଷ ବିଧାନ କରିବା, ବାସୁଦେବ ପରା କ୍ରିୟା। ବାସୁଦେବ ପରଂ ଜ୍ଞାନମ୍, ଯେଉଁମାନେ ବାସୁଦେବଙ୍କର ଜ୍ଞାନ ପ୍ରାପ୍ତ ହୋଇଗଲେ ସେ ଶ୍ରେଷ୍ଠ ଜ୍ଞାନ ପ୍ରାପ୍ତ ହୋଇଗଲେ, ବାସୁଦେବ ପରମ ଜ୍ଞାନ, ତାଙ୍କଠାରୁ ଆଉ କିଛି ଉନ୍ନତ ଜ୍ଞାନ ନାହିଁ। ଭଗବତ ଗୀତାରେ ଭଗବାନ କହିଲେ ମତ ପରତର ନାନ୍ୟତ୍ କିଞ୍ଚିତ୍ ଅସ୍ତି ଧନଞ୍ଜୟ, ମୋଠାରୁ ଆଉ ଉନ୍ନତ ଜ୍ଞାନ କିଛି ନାହିଁ, ପରଂ ଜ୍ଞାନ। ବାସୁଦେବ ପରଂ ତପ, ଯିଏ ଯେତେ ତପସ୍ୟା, ଭୀଷ୍ମ ପଞ୍ଚକୁ ଚାଲିଛି ବର୍ତ୍ତମାନ, ଭୀଷ୍ମ ପଞ୍ଚକ ଚାଲିଛି, ବହୁତ ବହୁତ କଠିନ ତପସ୍ୟା ରହିଛି ଭୀଷ୍ମ ପଞ୍ଚକ। ତେଣୁ ଏ ତପସ୍ୟାର ଉଦ୍ଦେଶ୍ୟ କ'ଣ ନା ବାସୁଦେବଙ୍କୁ ପ୍ରାପ୍ତ ହେବା, ବାସୁଦେବ ପରଂ ତପ। ବାସୁଦେବ ପର ଧର୍ମ, ଇଏ ହେଉଛି ଧର୍ମ, ବାସୁଦେବଙ୍କର ଶରଣରେ ଯିବା ଇଏ ହେଉଛି ଧର୍ମ, ଶ୍ରେଷ୍ଠ ଧର୍ମ, ପରଧର୍ମ, ସଭି ପୁଂସାଙ୍ଗ ପରଧର୍ମ କହିଲେ ନା ପ୍ରଥମେ କହିଲେ ସୁତ ଗୋସ୍ୱାମୀ ବାସୁଦେବ ପରଧର୍ମ। ବାସୁଦେବ ପରାଙ୍ଗତିମ୍ ଶ୍ରେଷ୍ଠ ଲକ୍ଷ୍ୟ ହେଉଛି, ଶ୍ରେଷ୍ଠ ଅନ୍ତିମ ଗତି ବା ଅନ୍ତିମ ଲକ୍ଷ୍ୟ ହେଉଛନ୍ତି ସେଇ ବାସୁଦେବ, ବାସୁଦେବ ପରାଗତି। ତେଣୁ ସେ କଥା କହିଲେ ନାରଦମୁନି କହିଲେ ବାସୁଦେବ ଭଗବାନ ବାସୁଦେବ ତଂ ଭଜ ତଂ ପ୍ରବଣାତ୍ମନା, ଏକାଗ୍ର ଚିତ୍ତରେ ସେଇ ବାସୁଦେବଙ୍କର ଭଜନ କର। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ପ୍ରଭୁପାଦ ମହାରାଜ ତାଙ୍କର ଭାବାର୍ଥରେ କହୁଛନ୍ତି, ଶ୍ରୀମଦ୍ ଭଗବତ ଗୀତାରେ କୁହାଯାଇଛି ଯେ ଦେବତାମାନଙ୍କ ଠାରୁ ଯେଉଁ ବଳ ମିଳେ ତାହା ଅସ୍ଥାୟୀ ଅଟେ, ଅନ୍ତବତୁ ପରମ କେଶାଙ୍ଗ ବୋଲି କୁହାଯାଇଛି। ତେଣୁ ଭଗବାନଙ୍କ ଠାରୁ ଯେଉଁ ଆମେ ପ୍ରାପ୍ତ ହେବା ସେଇଟା ହେଉଛି ସ୍ଥାୟୀ, ସେ କେବେ ନଷ୍ଟ ହେବ ନାହିଁ। ତେଣୁ ନାରଦମୁନିଙ୍କୁ ଏଠାରେ ଭଗବାନ ବୋଲି କୁହାଯାଇଛି, କାରଣ ସେ ଭଗବାନ ଭଳି ଯେକୌଣସି ବ୍ୟକ୍ତିଙ୍କୁ କୃପା ଆଶୀର୍ବାଦ କରିପାରନ୍ତି। ଭଗବାନ ପ୍ରାପ୍ତ ହେବା ପାଇଁ ସିଏ ଯଦି ଆଶୀର୍ବାଦ ଦେଇଦେଲେ ଜଣେ ଭଗବାନ ପ୍ରାପ୍ତ ହୋଇଯିବେ। ଭଗବାନ ନିଜକୁ ପ୍ରଦାନ କରିପାରନ୍ତି, ଅନ୍ୟ ଯାହାକୁ ଚାହିଁବେ ଦେଇପାରନ୍ତି ସେ ଭଗବାନ। ସେଭଳି ଭାବରେ ନାରଦମୁନି ମଧ୍ୟ ସେହିଭଳି ଭାବରେ ତାଙ୍କର ଶକ୍ତି ରହିଛି। ସେ ଧ୍ରୁବ ମହାରାଜଙ୍କ ଉପରେ ଅତ୍ୟନ୍ତ ପ୍ରୀତ ହୋଇଥିଲେ, ସେ ତତ୍କ୍ଷଣାତ୍ ଧ୍ରୁବ ମହାରାଜଙ୍କର କାମନା ପୂରଣ କରିପାରିଥାନ୍ତେ, ସେ ମଧ୍ୟ କରିପାରିଥାନ୍ତେ। ଏ ଯେଉଁ ଧ୍ରୁବ ଲୋକ ଯାଇଛି ସେ ମଧ୍ୟ ନାରଦମୁନି ଦେଇପାରିଥାନ୍ତେ, କିନ୍ତୁ ତାହା ଗୁରୁଦେବଙ୍କର କର୍ତ୍ତବ୍ୟ ନୁହେଁ। ଗୁରୁଙ୍କର କର୍ତ୍ତବ୍ୟ ହେଉଛି କ'ଣ ନା ଶାସ୍ତ୍ର ନିର୍ଦ୍ଦେଶିତ ପନ୍ଥାରେ ଶିଷ୍ୟଙ୍କୁ ଭକ୍ତିଯୋଗ ମାର୍ଗରେ ଭଗବାନଙ୍କୁ ସେବାରେ ନିଯୁକ୍ତ କରିବା। ଶାସ୍ତ୍ରରେ ଯେଉଁ ରହିଛି ପନ୍ଥା ରହିଛି, ଏହି ପନ୍ଥାରେ ଆମେ ଭଗବାନଙ୍କର ସେବା କରିବା, ନିଯୁକ୍ତ ହେବା। ଗୁରୁଦେବ ସେଇଟା ଶାସ୍ତ୍ର ଶିଷ୍ୟକୁ ସେହିଭଳି ଭାବରେ ଟ୍ରେନିଂ ଦିଅନ୍ତି ବା ଉପଦେଶ ପ୍ରଦାନ କରନ୍ତି। ତଦ୍ରୂପ ଭାବେ କୃଷ୍ଣ ଅର୍ଜୁନଙ୍କ ସମ୍ମୁଖରେ ଉପସ୍ଥିତ ଥିଲେ, ଏବଂ ଯଦିଓ ସେ ବିନା ଯୁଦ୍ଧରେ ଅର୍ଜୁନକୁ ବିଜୟ ଶ୍ରୀରେ ପଣ୍ଡିତ କରିପାରିଥାନ୍ତେ, ତଥାପି ତାହା କଲେ ନାହିଁ। ସେ ଅର୍ଜୁନଙ୍କୁ ଯୁଦ୍ଧ କରିବାକୁ କହିଲେ। ଠିକ୍ ସେହିପରି ଭାବରେ ନାରଦମୁନି ଧ୍ରୁବ ମହାରାଜଙ୍କୁ ଅଭିଳାଷିତ ଫଳ ପାଇବା ନିମିତ୍ତ ଭକ୍ତିଯୋଗ ଆଚରଣ କରିବାକୁ କହିଲେ, ନହେଲେ ସେ ଚାହିଁଥିଲେ ଭଗବାନ ଚାହିଁଥିଲେ ଭଗବାନ ସବୁ କଲେ ନା। ମହାଭାରତ ଯୁଦ୍ଧରେ ଅର୍ଜୁନ କ'ଣ କିଛି କରିଛନ୍ତି? ହଁ, ଆମେ ସେ କଥା କହିବା ନାହିଁ, ବହୁତ କଥା ରହିଛି। ତେବେ ଭଗବାନ କହିଲେ ନା ମୟବେତା ନିହତା ପୂର୍ବମେବ, ମୁଁ ସମସ୍ତଙ୍କୁ ହତ୍ୟା କରିସାରିଛି, କେବଳ ତୁମେ ନିମିତ୍ତ ହୁଅ, ନିମିତ୍ତ ମାତ୍ର ଭବ ସବ୍ୟସାଚିନ୍। ଏକଥା କହିଲେ, ଏ କଥା ମହାଭାରତରେ କଥାଟି ରହିଛି ଯେ ମହାଭାରତ ଯୁଦ୍ଧ ପରେ, ମହାଭାରତ ଯୁଦ୍ଧ ଆରମ୍ଭ ହେଲା ହେବା ସମୟରେ ପ୍ରଶ୍ନ ଉଠିଲା, କିଏ କହିବ କେତେ ଦିନରେ ସରିବ ବୋଲି ମହାଭାରତ, କେତେ ଦିନ ଲାଗିବ, କିଏ ସବୁ କେତେ ଦିନ କହିଲେ, ଭୀଷ୍ମ କହିଲେ ଏତିକି ଦିନ ଲାଗିବ, ଏସବୁ କିଏ କ'ଣ ସବୁ କହିଲେ। ଯେଉଁ ରହିଛନ୍ତି ଯେଉଁ ଭୀମଙ୍କର ପୁତ୍ର ବେଲାଡ଼ସେନ୍, ନା ବେଲାଡ଼ସେନ୍, ବେଲାଡ଼ସେନ୍ କହିଲେ ମୁଁ ଗୋଟିଏ ଦିନ ଶେଷ କରିଦେବି, ଗୋଟେ ତୀରରେ। ତେଣୁ ସେ ମଧ୍ୟ ଦେଖେଇଦେଲେ, ପ୍ରକୃତ ଦେଖେଇଦେଲେ, ଗୋଟିଏ ତୀର ମାରିଲେ ସମସ୍ତଙ୍କର ମସ୍ତକରେ ଟୀକା ମାରିକି ପଳାଇ ଆସିଲା ସେ ତୀର, ଭଗବାନ ପାଦପଦ୍ମରେ ଆସି ରହିଲା। ତେଣୁ ତାପରେ କ'ଣ ହେଲା, ଭଗବାନ ତାକୁ ହତ୍ୟା କଲେ ନା କ'ଣ କଲେ, ହଁ ହତ୍ୟା କରିଦେଲେ। ତେଣୁ ସେ କିନ୍ତୁ ରହିଥିଲା, ସେ କହିଲା ପ୍ରଭୁ ମୋର ଇଚ୍ଛା ଅଛି ମୁଁ ଦେଖିବା ପାଇଁ ମହାଭାରତ ଯୁଦ୍ଧ ଦେଖିବି। ସେ ମହାଭାରତ ଯୁଦ୍ଧ ସରିଲା, 18 ଦିନ ଚାଲିଲା, ଶେଷ ହେଇଗଲା। ହେଇଗଲା ପରେ ସମସ୍ତେ କିଏ କହିଲେ ମୁଁ ଏଇଟା କଲି, ସିଏ ଏଇଟା କଲେ, ବିଶେଷ କରି ପାଣ୍ଡବମାନେ ଥିଲେ, ଆଉ କିଏ ଥିଲେ କି, କୌରମାନେ ସବୁ ହାରିଗଲେ, 18 ଅକ୍ଷୁଣୀ ସୈନ୍ୟ ମୃତ୍ୟୁବରଣ କଲେ। କିନ୍ତୁ ଅନ୍ତିମରେ ବେଲାଡ଼ସନ୍ କହିଲେ ମୁଁ ଦେଖିଲି ଗୋଟିଏ ଚକ୍ର ଆସୁଛି, ସେ ସମସ୍ତଙ୍କୁ କାଟି କାଟି ପଳାଇ ଯାଉଛି, ସେଇ ଚକ୍ର ହିଁ ସମସ୍ତଙ୍କୁ ମାରିଛି। ତେଣୁ ଏ କଥା ଯେତେବେଳେ ଭୀମ ଶୁଣିଲେ ସେତେବେଳେ ବହୁତ କ୍ରୋଧ ପ୍ରକାଶ କଲେ, ସେ ଯାହା ବଞ୍ଚିଥିଲେ ତାକୁ ଗୋଟିଏ ଚାପଟାରେ ତାକୁ ସେ ତାଙ୍କ ମୃତ୍ୟୁବରଣ କଲେ। ଏସବୁ କଥା ଅଛି ମହାଭାରତରେ। ପ୍ରକୃତରେ ଭଗବାନ ସେ କଥା କହିଲେ, ମୟବେତା ନିହତା ପୂର୍ବ, ମୁଁ ଏମାନଙ୍କୁ ସବୁ ମାରିଦେଇଛି, ନିମିତ୍ତ ମାତ୍ର ତମେ କେବଳ ନିମିତ୍ତ ହୁଅ। ନିମିତ୍ତ ମାତ୍ର ଭବ ସବ୍ୟସାଚିନ୍। ତେଣୁ ଭଗବାନ ଚାହିଁଥିଲେ ଦେବତାମାନଙ୍କୁ ବିଜୟ କରିପାରିଥାନ୍ତେ, ଅସୁରମାନଙ୍କ ସହିତ ଯେତେବେଳେ ଦେବତାମାନେ ହାରିଯାଇଥିଲେ, ତାଙ୍କୁ ବିଜୟ ପ୍ରଦାନ କରିପାରିଥାନ୍ତେ ବା ସେମିତି ଅମୃତ ଦେଇଦେଇଥାନ୍ତେ, ନିଅ ଅମୃତ ନିଅ ତୁମେ ପିଅ। କିନ୍ତୁ ଭଗବାନ ସମୁଦ୍ର ମନ୍ଥନ କଲେ, ସମୁଦ୍ର ମନ୍ଥନ କଲେ। ତେଣୁ ଆର ଉଦ୍ଦେଶ୍ୟ ହେଉଛି କ'ଣ ନା, ଆମେ ଯାହା ଚାହିଁବ ଭଗବାନ ଚାହିଁଲେ ଦେଇପାରନ୍ତି, କିନ୍ତୁ ଆମକୁ ସେଇ ମାର୍ଗରେ ଲଗାଉଛନ୍ତି, ଭକ୍ତି ମାର୍ଗରେ ଲଗାଉଛନ୍ତି, ଭଗବାନ ସେବାରେ ଲଗାଉଛନ୍ତି। ତାହେଲେ ସେଇଟା ଆମେ ଏଇ ଯେଉଁ ଭଗବାନ ସେବାରେ ନେଇଛୁ, ସେବାରେ ହିଁ ଆନନ୍ଦ ରହିଛି, ଆଉ କେଉଁଥିରେ ଆନନ୍ଦ ନାହିଁ। ଏମିତିକି ବ୍ରହ୍ମପଦ ଜଣେ ପ୍ରାପ୍ତ ହେଲେ ମଧ୍ୟ ସେ ଏତେ ଆନନ୍ଦ ପ୍ରାପ୍ତ ହେଉନାହିଁ, ସେଥି ମଧ୍ୟ ତାଙ୍କର ପତନ ହୋଇଯାଉଛି ବୋଲି କୁହାଯାଏ। ତେଣୁ ନା ପର ଶ୍ଳୋକରେ କହୁଛନ୍ତି, ଧର୍ମାର୍ଥ କାମ ମୋକ୍ଷାକ୍ଷଂ ଜ ଇଚ୍ଛେ ସେବାତ୍ମନ ଏକଂ ହେବ ହରେସ୍ତତ୍ର କାରଣଂ ପାଦ ସେବନମ। ଯାହା ଯାହାର ଆବଶ୍ୟକତା ରହିଛି, ଧର୍ମ ଅର୍ଥ କାମ ମୋକ୍ଷ, ସାଧାରଣତଃ ଧର୍ମ କହିଲେ ଲୋକମାନେ ଭାବନ୍ତି ଏଇ ଚାରି ପୁରୁଷାର୍ଥ, ଧର୍ମ ଅର୍ଥ କାମ ମୋକ୍ଷ, କି ଯାହାର ଯାହା ଇଚ୍ଛା ଥାଉ ନା କାହିଁକି, ଯ ଇଚ୍ଛେ ଶ୍ରେୟ ଆତ୍ମନ, ଶ୍ରେୟ ଏଇଟାକୁ ଆମେ ଚାହୁଁଛେ, ଧର୍ମ ପଥରେ ଆମେ ରହିବା ବା ଅର୍ଥପ୍ରାପ୍ତ ହେବା ବା ଆମର କାମନା ପୂର୍ତ୍ତି କରିବା ବା ଆମେ ମୁକ୍ତିପ୍ରାପ୍ତ ହେବା, ଏଇ ଚାରୋଟି ପୁରୁଷାର୍ଥ ରହିଛି। କିନ୍ତୁ ଯିଏ ଯାହା ଚାହୁଁନା କାହିଁକି, ଏକଂ ହେବ ହରେସ୍ତତ୍ର, ଗୋଟିଏ ଉପାୟ ରହିଛି ତା ପ୍ରାପ୍ତ ହେବା ପାଇଁ, ଏକ ହେବ, ଦୁଇଟା ଉପାୟ ନାହିଁ, ଗୋଟିଏ ଉପାୟ, ଏକ ହି ଏବ, ହି ଏବ ଦୁଇ ଶବ୍ଦ ବ୍ୟବହାର କରାଗଲେ, ହି ମାନେ ନିଶ୍ଚିନ୍ତ ଭାବରେ, ଏବ ମଧ୍ୟ ନିଶ୍ଚିନ୍ତ ଭାବରେ, ଦୁଇଟା ନିଶ୍ଚିନ୍ତାତ୍ମକ ଶବ୍ଦକୁ ବ୍ୟବହାର କରିଛନ୍ତି ନାରଦ ମୁନି। ଏକ ହେବ ହରେସ୍ତତ୍ର, ହରି ହିଁ ଏକମାତ୍ର କାରଣ, ଆଉ କିଛି ନାହିଁ, ବିନା ହରିଙ୍କର କିଛି ହେଇପାରିବ ନାହିଁ। ଏକ ହେବ ହରେସ୍ତତ୍ର କାରଣ ପାଦ ସେବନମ, ହରିଙ୍କର ପାଦ ସେବନ କରିବା, ହରିଙ୍କର ସେବା କରିବା, ହରିଙ୍କ ଭକ୍ତି କରିବା, ଇଏ ହେଉଛି ଏକମାତ୍ର ଉପାୟ, ଅନ୍ୟ କୌଣସି ଉପାୟ ନାହିଁ, ଅନ୍ୟ କୌଣସି ଉପାୟ ନାହିଁ। ଆମେ ସେଦିନ କହିଥିଲେ ବ୍ରହ୍ମା ଏଇଟାକୁ ଦେଖିଲେ, ସମସ୍ତ ବୈଦିକ ଶାସ୍ତ୍ରକୁ ତିନି ଥର ଅଧ୍ୟୟନ କରିକି ଏଇଟାକୁ ଜାଣିଲେ, କି ଭଗବାନଙ୍କର ଶରଣରେ ଗଲେ ହିଁ ଆମେ, ତା'ଠାରୁ ଆଉ କିଛି ଅନ୍ୟ ମଙ୍ଗଳକର ପନ୍ଥା ନାହିଁ। ତେଣୁ ପ୍ରଭୁପାଦ ମହାରାଜ କହୁ, ଶ୍ରୀମଦ୍ ଭଗବତ ଗୀତାରେ କୁହାଯାଇଛି ଯେ ଭଗବାନଙ୍କର ଅନୁମତି ବିନା ଦେବତାଗଣ କିଛି ଦେଇପାରିବେ ନାହିଁ, ମୈବେତା ଭିତାନ୍ ହି ତାନ୍ ବୋଲି କୁହାଯାଇଛି। ଦେବତାମାନେ ଯେଉଁ ବର ଦିଅନ୍ତି, ପ୍ରକୃତରେ ଭଗବାନ ହିଁ ତାହା ଦିଅନ୍ତି। ତେଣୁ ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ବୈଦିକ କର୍ମକାଣ୍ଡ ଯଜ୍ଞାନୁଷ୍ଠାନ ପ୍ରକୃତ ପକ୍ଷେ ଧର୍ମାନୁଷ୍ଠାନ ନୁହେଁ, ଧର୍ମର ପ୍ରକୃତ ପନ୍ଥା ହେଉଛି ଭଗବତ ଚରଣାରବିନ୍ଦରେ ପ୍ରପନ୍ନ ହେବା, ଏ ହେଉଛି ଶ୍ରେଷ୍ଠ ଧର୍ମ। ଯେଉଁ ଧର୍ମ ସ୍ଥାପନ କରିବା ପାଇଁ ଭଗବାନ ପ୍ରତି ଯୁଗରେ ଆସନ୍ତି, ସେ ଧର୍ମ ସ୍ଥାପନ କରିଛନ୍ତି ଭଗବତ ଗୀତାରେ। କ'ଣ, ମନ୍ମନା ଭବ ମଦ୍ ଭକ୍ତୋ ମଦ୍ ଜାଜି ମାଂ ନମସ୍କୁରୁ, ଇଏ ହେଉଛି ଶ୍ରେଷ୍ଠ ଧର୍ମ। ତା ପୂର୍ବରୁ କହିଲେ, ତାପରେ କହିଲେ, ସର୍ବଧର୍ମାନ୍ ପରିତ୍ୟଜ୍ୟ, ଆଉ ସବୁ ଧର୍ମକୁ ତ୍ୟାଗ କର, ଏକମାତ୍ର ଧର୍ମ ହେଉଛି ଏଇଟା। ଭଗବତ ଗୀତାରେ ମଧ୍ୟ ଗୀତା ମହାତ୍ମାରେ ସ୍କନ୍ଦ ପୁରାଣରେ ବର୍ଣ୍ଣନା କରାଯାଇଛି, ଏକ କ'ଣ ଦେବକୀ ନନ୍ଦନ ଏସବୁ କହେ, ଏକ ଶାସ୍ତ୍ର ଦେବକୀ ପୁତ୍ର ଗୀତ, ଏକ ଦେବ ଦେବକୀ ପୁତ୍ର ହେବ, ଏକ ମନ୍ତ୍ର ତସ୍ୟ ନାମାନି ଜାନି କର୍ମପି ଏକ ତସ୍ୟ ଦେଶ ଦେବସ ସେବା, ସ୍କନ୍ଦ ପୁରାଣରେ ଭଗବତ ଗୀତା ମହାତ୍ମାରେ ବର୍ଣ୍ଣନା କରାଯାଇଛି ଏଇଟା। ହରେ କୃଷ୍ଣ ହରେ 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 ରାମ ହରେ ରାମ ରାମ ରାମ। ତେଣୁ ସିଦ୍ଧସ୍ୱାମୀ କହୁଛନ୍ତି, ମଧୁବନାକ୍ଷଂ ଯମୁନାୟା ତଟଙ୍ଗଚ୍ଛ କହିବେ, ତବ ଜନନ୍ୟା ଯଦ ଅଭିହିତଂ ତଦେବ ମଦ ଭିହିତମ, ତୁମର ଜନନୀ ଯାହା କହିଥିଲେ ମୁଁ ସେଇଟା ସେଇ କଥା ହିଁ କହିବି ବର୍ତ୍ତମାନ ତୁମକୁ, ମଦ ଅଭିହିତମ ଇମଂ ଚ ଉପଦେଶା ମିଥ୍ୟାହ ତତ୍ତାତ ଇତି, ଏଭଳି ଭାବରେ ଉପଦେଶ ଦେଇ ବର୍ତ୍ତମାନ କହିବେ, ଏ ତାତ ହେ ପୁତ୍ର, ମଧୁବନମ ଇତି ସର୍ବେଷୁ ସିଦ୍ଧ କ୍ଷେତ୍ରେଷୁ ତସୈବ ମୁଖ୍ୟତ୍ୱାତ୍, ମଧୁବନକୁ ଯିବା ପାଇଁ କହିବେ, ସେଇଠି କ'ଣ ଆରାଧନା କରିବା ପାଇଁ କହିଥାନ୍ତି, ତୁମେ ଏଇଠି ବସି ଭଗବାନଙ୍କୁ ଆରାଧନା କଲେ ପାଇବ, ଭଗବାନ ସବୁଠାରେ ଅଛନ୍ତି। ମଧୁବନ କହିଲେ କହିବେ, ଏ ଶ୍ଳୋକରେ ଆସିବ 42 ଶ୍ଳୋକରେ, ତତ୍ତାତ ଗଚ୍ଛ ଭଦ୍ରଂ ତେ, ହେ ପୁତ୍ର ତୁମେ ବର୍ତ୍ତମାନ ଯାଅ, ତାହେଲେ ତୁମେ ଯେଉଁ ଅଭିଳାଷ କରିଛ ତୁମେ ସେଇଟା ପ୍ରାପ୍ତ ହେବ, ବର୍ତ୍ତମାନ ତୁମେ ଯାଅ। ନା କେଉଁଠିକି ଯିବି, ତ ଗଚ୍ଛ ଭଦ୍ରଂ ତେ, ତୁମର ମଙ୍ଗଳ ହଉ, କେଉଁଠିକି ଯିବି ନା, ଯମୁନାୟାଂ ତଟଂ ସୂଚି, ଯମୁନା ତଟକକୁ ଯାଅ, ପବିତ୍ର ସ୍ଥାନ ସିଏ। ଭଗବତ ଗୀତାରେ ମଧ୍ୟ କୁହାଯାଇଛି କ'ଣ, ଶୁଚୋ ଦେଶେ ପ୍ରତିଷ୍ଠାପ୍ୟ, ଷଷ୍ଠ ଅଧ୍ୟାୟରେ ଗୋଟେ ପବିତ୍ର ସ୍ଥାନକୁ ଯିବାକୁ ପଡ଼ିବ। ତେଣୁ ସେ କହୁଛନ୍ତି ଯମୁନାୟାଂ ତଟଂ ସୂଚି, ଯମୁନା ତଟ ହେଉଛି ବହୁତ ପବିତ୍ର ସ୍ଥାନ, ଯମୁନା ତୀର ବନଚାରୀ, ଜୟ ରାଧା ମାଧବ କୁଞ୍ଜ ବିହାରୀ, ଯମୁନା ତୀରରେ ଭଗବାନଙ୍କର ଅନେକ ଲୀଳା ରହିଛି, ତେଣୁ ପବିତ୍ର ସ୍ଥାନ ସିଏ। ତେଣୁ ଯଦି ଧ୍ରୁବ କହିବେ ପ୍ରଭୁ ଗୁରୁଦେବ, ଯମୁନା ତ ଗଙ୍ଗୋତ୍ରୀଠୁ ଆରମ୍ଭ କରି ଯମୁନେତ୍ରୀଠୁ ଆରମ୍ଭ କରି ରହିଛି ସମୁଦ୍ର ପର୍ଯ୍ୟନ୍ତ, ମୁଁ କେଉଁଠିକି ଯିବି? ଯମୁନା ତଟ ନା ପୁଣ୍ୟଂ ମଧୁବନଂ ଯତ୍ର, ମଧୁବନଂ ଯାଅ, ବୃନ୍ଦାବନ ଯେଉଁ ରହିଛି ବ୍ରଜମଣ୍ଡଳରେ ବାରଟି ବନ ରହିଛି, ତା ଦେହରୁ ଗୋଟିଏ ବନ ହେଉଛି ମଧୁବନ, ଇଏ ହେଉଛି ପୁଣ୍ୟ, ବହୁତ ପୁଣ୍ୟ କ୍ଷେତ୍ର ସିଏ ମଧୁବନଂ ଯତ୍ର ସାନ୍ନିଧ୍ୟଂ ନିତ୍ୟଦା ହରେ, ହରି ସବୁବେଳେ ସେଇଠି ରହିଛନ୍ତି, ହରି ସାନ୍ନିଧ୍ୟ ସେମାନେ ଜଣେ ପ୍ରାପ୍ତ ହେବ, ନିତ୍ୟଦା ସବୁବେଳେ ପାଇଁ ରହିଛନ୍ତି। ପ୍ରକୃତରେ ବୃନ୍ଦାବନ ତ୍ୟାଗ କରି ଭଗବାନ କୁଆଡ଼େ ଯାଆନ୍ତି ନାହିଁ, ବୃନ୍ଦାବନ ପରିତ୍ୟଜ୍ୟ ପାଦମ ଏକଂ ନ ଗଚ୍ଛନ୍ତି ବୋଲି ଶାସ୍ତ୍ରରେ କୁହାଯାଇଛି, ଭଗବାନ ସବୁବେଳେ ସେ ବୃନ୍ଦାବନରେ ରହିଛନ୍ତି, ଭଗବାନ ଧାମ ବୃନ୍ଦାବନ। ଆମେ ଏଇ ଯେଉଁ ସ୍ଥାନରେ ରହିଛେ ଏଇଟା ମଧ୍ୟ ବୃନ୍ଦାବନ ଭଳି, କାରଣ ଭାଗବତମ ଏକାଦଶ ସ୍କନ୍ଧରେ ଉଦ୍ଧବଙ୍କୁ କହୁଛନ୍ତି ଭଗବାନ ଯେ, ପଚିଶ ଅଧ୍ୟାୟରେ ଶ୍ଳୋକଟି ଅଛି, ବନସ୍ତୁ ସାତ୍ୱିକ ବାସ, ଏ ତିନି ଗୁଣ ଯେଉଁ ରହିଛି ଭୌତିକ ଜଗତରେ ସତ୍ୱ ରଜ ତମ ତିନି ଗୁଣ, ଏ ବନରେ ସତ୍ୱଗୁଣର ପ୍ରାଧାନ୍ୟ ଥାଏ, ରଜ ଗ୍ରାମଶ ରଜ ଉଚ୍ଚତେ, ଗ୍ରାମରେ ରଜଗୁଣର ପ୍ରାଧାନ୍ୟ ଥାଏ, ଏବଂ ଯେଉଁ ରହିଛି ଦ୍ୟୁତ ନିକେତନ ଏସବୁ ରହିଛି, ଯେଉଁ ଦ୍ୟୁତ କ୍ରୀଡ଼ା ଇତ୍ୟାଦି ହେଉଛି ସେଇଟା ହେଉଛି ତମ ଗୁଣର ସ୍ଥାନ ରହିଛି, କିନ୍ତୁ ମନ ନିକେତନ ତୁ ନିର୍ଗୁଣ ଭବେତ, ଭଗବାନଙ୍କର ମନ୍ଦିର ହେଉଛି ନିର୍ଗୁଣ ବୃନ୍ଦାବନ ଭଳି ନିର୍ଗୁଣ, ସେଥିରେ କୌଣସି ଗୁଣର ପ୍ରଭାବ ନଥାଏ, ନିର୍ଗୁଣ ସିଏ। ତେଣୁ ସେଇଠି କହିଲେ ଯତ୍ର ସାନ୍ନିଧ୍ୟଂ ନିତ୍ୟତା ହରେ, ଯେଉଁଠି ସବୁବେଳେ ପାଇଁ ହରି ରହିଛନ୍ତି ସେଇ ମଧୁବନକୁ ତୁମେ ଯାଅ ପୁତ୍ର। ତେଣୁ ପ୍ରଭୁପାଦ ମହାରାଜ ତାଙ୍କର ଭାବାର୍ଥରେ କହୁଛନ୍ତି, ପରମାର୍ଥିକ ଜୀବନରେ ଖୁବ୍ ଶୀଘ୍ର ଅଗ୍ରଗତି କରିବା ନିମିତ୍ତ ତୀର୍ଥସ୍ଥାନ ବା ଧାମ ଭକ୍ତଙ୍କୁ ଏକ ସ୍ୱତନ୍ତ୍ର ସୁଯୋଗ ଦିଏ। ଭାରତରେ ଅନେକ ତୀର୍ଥସ୍ଥାନ ବା ଧାମ ଅଛି, ସେମାନଙ୍କ ମଧ୍ୟରେ ବିଶେଷ କରି ପ୍ରସିଦ୍ଧ ହେଉଛି ବଦ୍ରିନାରାୟଣ, ଦ୍ୱାରକା, ରାମେଶ୍ୱରମ୍ ଏବଂ ଜଗନ୍ନାଥ ପୁରୀ ଧାମ। ଏ ଚାରୋଟି ତୀର୍ଥସ୍ଥାନକୁ ଚତୁର୍ଦ୍ଧାମ ବୋଲି କୁହାଯାଏ। ଠିକ୍ ତଦ୍ରୂପ ଭାବେ ଅନ୍ୟ ତୀର୍ଥସ୍ଥାନମାନ ମଧ୍ୟ ଅଛି, ଯଥା ପ୍ରୟାଗ ବା ଆହ୍ଲାବାଦ, ମଥୁରା, ଓ ସେମାନଙ୍କ ମଧ୍ୟରେ ସର୍ବୋତ୍ତମ ହେଉଛି ବୃନ୍ଦାବନ। ବୃନ୍ଦାବନ ଅଞ୍ଚଳରେ ବାରଟି ବନ ଅଛି, ମଧୁବନ ସେମାନଙ୍କ ମଧ୍ୟରୁ ଏକତମ ଅଟେ। ଯମୁନାର ପୂର୍ବ ପଟରେ ପାଞ୍ଚଟି ବନ ରହିଛି ଏବଂ ପଶ୍ଚିମ ପଟରେ ସାତଟି ବନ ରହିଛି, ସମୁଦାୟ ବାରଟି ବନ ରହିଛି, ଏବଂ ଦ୍ୱାଦଶ ବନରେ ଚବିଶଟି ଘାଟ ରହିଛି, ଯେଉଁଥିରେ ଅକ୍ରୂର ଘାଟ ଗୋଟେ ରହିଛି, ଯେଉଁଠି ଅକ୍ରୂର ଭଗବତ ଧାମ ଭଗବାନଙ୍କୁ ଦର୍ଶନ କରିଥିଲେ, ଏବଂ ଭଗବାନ ମଧ୍ୟ ତାଙ୍କର ବ୍ରଜବାସୀମାନଙ୍କୁ ସେଇ ଘାଟରେ ତାଙ୍କୁ ସେଇ ଯମୁନା ଜଳରେ ତାଙ୍କୁ ତା ଭିତରେ ପ୍ରବେଶ କରାଇକିରି ତାଙ୍କୁ ସେଇ ଭଗବତ ଧାମକୁ ଦର୍ଶନ କରାଇଥିଲେ, ଦେଇଥିଲେ, ଦେଖେଇଥିଲେ ତାଙ୍କୁ। ଏଇଟା ଆମର ଗୋବର୍ଦ୍ଧନ ଲୀଳାରେ ବର୍ଣ୍ଣନା କରାଯାଇଛି, ଦଶମ ସ୍କନ୍ଧ ଛବିଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏ କଥା। ତେଣୁ ସେଠି ଯେଉଁ ଯିବା ପାଇଁ ପଠାଇଦେଲେ କ'ଣ କରିବେ, କୁହାଯାଉଛି ଆସନଂ କଳ୍ପନଂ ଚ ପୁଷାଧିଭି ସ୍ୱସ୍ତିକାଧିଭିଶ୍ଚ ସ୍ନାତୁତି ଅଷ୍ଟକମ୍, ଆଠଟି ଶ୍ଳୋକରେ କହିବେ କିଭଳି ଭାବରେ ସେଠି କ'ଣ କରିବାକୁ ପଡ଼ିବ, ଯାଇକିରି ଭଗବାନ କେମିତି ଆରାଧନା କରିବେ, ଅଷ୍ଟାଙ୍ଗ ଯୋଗ, ଅଷ୍ଟାଙ୍ଗ ଯୋଗ ବିଷୟରେ କହୁଛନ୍ତି ସେ ଆଠଟି ଶ୍ଳୋକ, ତେୟାଳିଶରୁ ଆଠ ହେଲେ କେତେ, ପଚାଶ, ଏଇ ଆଠଟି ଶ୍ଳୋକରେ କହିବେ ସେ। ଆମେ ଖାଲି ସଂକ୍ଷେପରେ ବର୍ଣ୍ଣନା କରିଦେବା, କାହିଁକି ବହୁତ କଥା ରହିଛି, ବହୁତ କଥା ହେବ ନାହିଁ। ତେଣୁ ସେଇଠିକି ତୁମେ କ'ଣ ଯଦି ପଚାରିବେ କ'ଣ ସେଠି କ'ଣ ମୁଁ କରିବି, କେମିତି ଭଗବାନଙ୍କ ଆରାଧନା କରିବି, କିଛି ତ ଜାଣିନାହାନ୍ତି, ପାଞ୍ଚ ବର୍ଷ ପିଲା ସିଏ, ନା ସ୍ନାତ୍ୱା ଅନୁସବନଂ ତସ୍ମିନ୍ କାଳିନ୍ଦିଆ ଶରୀରେ ଶିବେ କୃତୁ ଚିତାନି ନିବସନ ଆତ୍ମନଃ କଳ୍ପିତାସନ। ସେଠି ଯାଇକିରି ସ୍ନାତ ତିନିଥର ସ୍ନାନ କରିବେ, ଅନୁସବନଂ ତସ୍ମିନ୍ କାଳିନ୍ଦିଆ ଶରୀରେ ଶିବେ, ଏ ମଙ୍ଗଳ ପ୍ରଦାନ କରିବ କାଳିନ୍ଦିଆ, ଜଳରେ ଥଣ୍ଡା ହେଉ ବା ଯାହା ହେଉ ଶୀତ ଦିନ ହେଲେ ମଧ୍ୟ ସେଠି ସ୍ନାନ କରିବାକୁ ପଡ଼ିବ, କୃତି ଉଚିତାନି ନିବସନ ଆତ୍ମନ କଳ୍ପିତ ଆସନ, ତେଣୁ ତୁମକୁ ଯେଉଁ ସୁବିଧା କଳ୍ପିତ ଆସନ କହିଲେ ଶାସ୍ତ୍ରରେ ଯେଉଁ ବର୍ଣ୍ଣନା କରେ ଯେଉଁ ଆସନ, ସେଇ ଆସନରେ ତୁମେ ବସିବ, ସେ ଆସନରେ ତୁମେ ବସି ଭଗବାନଙ୍କର ଆରାଧନା କରିବ। ପ୍ରାଣାୟାମେନ ତ୍ରିବୃତ୍ତିଆ ପ୍ରାଣେନ୍ଦ୍ରିୟ ମନୋମୟମ ଶନିର୍ ବୁଦ୍ଧସ୍ୟାଭିଧା ଏନ୍ ମନସା ଗୁରୁଣା ଗୁରୁମ, ତେଣୁ ସ୍ନାନ କରି ତାପରେ କ'ଣ କରିବ, ପ୍ରାଣାୟାମ କରିବ, ଆସନ ଗ୍ରହଣ କରିବ। ପ୍ରଥମେ ଆସନ ଅଷ୍ଟାଙ୍ଗ ଯୋଗରେ ରହିଛି, ପାତଞ୍ଜଳୀଙ୍କର ଅଷ୍ଟାଙ୍ଗ ଯୋଗରେ ବର୍ଣ୍ଣନା କରାଯାଇଛି। ପ୍ରଥମେ ହେଉଛି ଯମ, ତାପରେ ନିୟମ। ଯମ କହିଲେ ଯେଉଁଟା କରିବା କଥା ନୁହଁ, ଯେମିତି ଆମର ବିଧି ନିଷେଧ ରହିଛି ଏଇଟା କରିବ ନାହିଁ, ନୋ ମିଟ୍ ଇଟିଙ୍ଗ, ନୋ ଇଣ୍ଟକ୍ସିକେସନ, ଏସବୁ ଯେଉଁ ରହିଛି, ଧ୍ରୁବଙ୍କୁ ସେଇଟା କହିବା ଦରକାର ନଥିଲା, ଯମ କହିବା କଥା ନଥିଲା, କାରଣ ସିଏ କ'ଣ ସେସବୁ କରୁଛନ୍ତି କି, ସେ ତାଙ୍କୁ କହିବେ ତୁମେ ଏଇଟା କରିବ ନାହିଁ ବୋଲି, ଆମିଷ ଖାଇବ ନାହିଁ ବୋଲି, ସେ ତ ବିଲକୁଲ ସେ ଖାଇବେ ନାହିଁ। ଆମେ ଶୁଣିବା କିଭଳି ସେ ତପସ୍ୟା କରିବେ। ପ୍ରାଣାୟାମ କରିବ, ଏଇଟା ହେଉ ନିୟମ, ପ୍ରାଣାୟାମ କରିବ ତ୍ରିଭୁତିଆ ତିନିଥର, କ'ଣ କୁମ୍ଭକ ରେଚକ ପୂରକ ଏଇଭଳି ରହିଛି ପ୍ରାଣାୟାମ ସବୁ ରହିଛି। ଏସବୁ ପ୍ରାଣାୟାମ କରି ମନୋବଳ, ଆମ ମନରେ ଯେଉଁ ମଇଳା ଅଛି ତାକୁ ସବୁ ଦୂର କରିବ। ଶନିର୍ ବୁଦ୍ଧସ୍ୟ ଅଭିଧ୍ୟାୟନ ମନସା ଗୁରୁଣାମ ଗୁରି ଗୁରୁମ, ଗୁରୁଣାମ ଗୁରୁମ କହିଲେ ପରମ ଗୁରୁ କୃଷ୍ଣଙ୍କୁ ଧୀର ଭାବରେ ତାଙ୍କର ଧ୍ୟାନ କରିବ। ଏ ଶ୍ଳୋକରେ ସଂକ୍ଷେପରେ ସମଗ୍ର ଯୋଗବିଧିର ବର୍ଣ୍ଣନା ଦିଆଯାଇଛି ଏବଂ ମନ ଚାଞ୍ଚଲ୍ୟ ନିରୋଧ କରିବା ନିମିତ୍ତ ପ୍ରାଣାୟାମ ସାଧନ ପାଇଁ ବିଶେଷ ଗୁରୁତ୍ୱ ଆରୋପ କରାଯାଇଛି। ତାପର ଶ୍ଳୋକରେ କହୁଛନ୍ତି ପ୍ରସାଦାଭିମୁଖଂ ସ୍ୱତ୍, ଭଗବାନଙ୍କ ରୂପ ବର୍ଣ୍ଣନା କରାଯାଉଛି, କିଭଳି ଭଗବାନ ରୂପ, ପ୍ରସାଦାଭିମୁଖଂ ସ୍ୱତ୍, ସବୁବେଳେ ତାଙ୍କର ମୁଖ ଯେଉଁ ରହିଛି ସବୁବେଳେ କୃପା କରିବା ପାଇଁ ରହିଛି, କେମିତି ସମସ୍ତେ ଯାହାର ଯାହା ଦରକାର ସବୁ ମୋଠୁ ନିଅନ୍ତୁ, ବର ଗ୍ରହଣ କରନ୍ତୁ, ପ୍ରସାଦ ଅଭିମୁଖେ, ପ୍ରସାଦ ଦେବା ପାଇଁ ସେ ରହିଛନ୍ତି, ସବୁବେଳେ ପ୍ରସ୍ତୁତ ଥାଆନ୍ତି, କିଏ ମୋ ପାଖକୁ ଆସିବ, ଏମିତି ଭଗବାନ ରାମଚନ୍ଦ୍ରଙ୍କ କଥା କୁହାଯାଏ। ଭଗବାନ ରାମଚନ୍ଦ୍ର ଯେତେବେଳେ ଶାସନ କରୁଥିଲେ, ଭଗବାନ ରାମଚନ୍ଦ୍ର ପାଇଁ ବର୍ତ୍ତମାନ ସ୍ଥାନ ମିଳିଗଲା ଆମ ଭାରତବର୍ଷ ପାଇଁ, ଏ ଗୋଟେ ଭଲ ସୁଯୋଗ, ମାନେ ସୁବର୍ଣ୍ଣ, ଭଲ ଶୁଭ ସମ୍ବାଦ ଏଇଟା। ଭଗବାନ ରାମଚନ୍ଦ୍ର ଯେଉଁ ଶାସନ କରୁଥିଲେ, ଆଜି ଯେଉଁ ସ୍ଥାନ ତାକୁ ଦିଆଯାଇଛି ସେଇଠି ସେ ଶାସନ କରୁଥିଲେ, ଅଯୋଧ୍ୟା ଶାସନ କରୁଥିଲେ, ସେହି ସମୟରେ ସେ କହିଲେ, ଲକ୍ଷ୍ମଣଙ୍କୁ କହିଲେ, ଦେଖ କିଏ ଆସିଥିବେ କି ସଭା ପାଇଁ, ରାଜସଭାକୁ ଆସିଛନ୍ତି କି, ରହିଲେ କି ଆମେ ବନ୍ଦ କରିବା, ସଭା ବନ୍ଦ ସମୟ ହୋଇଗଲାଣି ଯିବ। ତେଣୁ ଲକ୍ଷ୍ମଣ ଦେଖି ଆସିଲେ କହିଲେ, ନା ଆଉ କେହି ନାହାନ୍ତି, ନା ଆଉ ଥରେ ଦେଖ, ଆଉ ଥରେ ଦେଖି ଆସିଲେ କହିଲେ, ନା କେହି ନାହାନ୍ତି, ନା ଆଉ ଥରେ ଦେଖ। ତାପରେ ଦେଖିଲେ ଗୋଟେ କୁକୁରଟେ ଅଛି, କୁକୁରକୁ ଚାହୁଁନଥିଲେ ଲକ୍ଷ୍ମଣ, ଚାହୁଁନଥିଲେ ଲକ୍ଷ୍ମଣ ଯେ କୁକୁର ଆସିବ କି, ସେ କ'ଣ କହିବ ନା କ'ଣ, ଯେତେବେଳେ କହିଲେ ରାମଜୀ କହିଲେ, ହଁ ତାଙ୍କୁ ଆଣ, ସେ କୁକୁରକୁ ଆଣ, ସିଏ ନ୍ୟାୟ ପାଇଁ ଆସିଛି, କୁକୁର ନ୍ୟାୟ ପ୍ରାପ୍ତ ହେବା ପାଇଁ ଚାହିଁଛି। ତେଣୁ କୁକୁରକୁ ପଚରାଗଲା, କ'ଣ ଚାହୁଁଛ ତୁମର, କ'ଣ ଦରକାର ଅଛି, କ'ଣ ଅନ୍ୟାୟ ତୁମର ହେଲା, କାହିଁକିନା ଆମକ ବ୍ରାହ୍ମଣ ଜଣଙ୍କ ମୋତେ ବହୁତ ସବୁ ବହୁତ ଦଣ୍ଡ ପ୍ରଦାନ କରିଛନ୍ତି, ତେଣୁ ସେ ବ୍ରାହ୍ମଣକୁ ଡକାଗଲା, ସେ ବ୍ରାହ୍ମଣ ଡକାଗଲା, ସେ ବ୍ରାହ୍ମଣ କହିଲା, ଏଇଭଳି ଭାବରେ ମୁଁ ଯେଉଁ କ୍ଷୁଦିତ ଥିଲି, ମୁଁ କ୍ଷୁଦିତ ଥାଇ କିଛି ଖାଦ୍ୟ ପ୍ରାପ୍ତ ହୋଇକରି ଭଗବାନ ଆପଣଙ୍କୁ ଭୋଗ ଲଗାଇବା ପାଇଁ ଚାହୁଁଥିଲି, ସେହି ସମୟରେ କୁକୁର ଆସି ସବୁବେଳେ ମୋତେ ଛୁଇଁ ଦେଉଥିଲା, ତେଣୁ ମୁଁ ତାକୁ ଦଣ୍ଡ ପ୍ରଦାନ କରିଥିଲି, ଏଇଭଳି କଥା ଅଛି। ତେଣୁ ଭଗବାନ ରାମଜୀ କହିଲେ, ତାହେଲେ ଆମେ ତ ତୁମକୁ ଦଣ୍ଡ ପ୍ରଦାନ କରାଯିବ, ଯେ କୁକୁରକୁ ପଚାରିଲେ ତୁମେ କ'ଣ ଚାହୁଁଛ ତାଙ୍କୁ ଦଣ୍ଡ ଦିଆ, ଦଣ୍ଡ ଦିଆ ପାଇଁ କ'ଣ ତୁମେ ଚାହୁଁଛ, ତାଙ୍କୁ କାଳାଞ୍ଜର ମଠର ମହନ୍ତ କରିଦିଅନ୍ତୁ, କାଳାଞ୍ଜର ମଠର ମହନ୍ତ କରିଦିଅନ୍ତୁ ତାଙ୍କୁ। ତେଣୁ ସବୁ ଯେତେ ସଭାସଦ ଥିଲେ ସବୁ ଆଶ୍ଚର୍ଯ୍ୟ ହୋଇଗଲେ, କହିଲେ ଏଇଟା ଦଣ୍ଡ ନା ପୁରସ୍କାର ଦିଆହେଲା, ନା ନା ମୁଁ ଥିଲି ସେଇ ମଠର, ମୁଁ ଥିଲି ମହନ୍ତ, ମୁଁ ଏଇଭଳି ଭାବରେ ଗୋଟେ କୁକୁରକୁ ଦଣ୍ଡ ପ୍ରଦାନ କରିଛି, ସେଥିପାଇଁ ଆଜି ମୁଁ ଏଇ କୁକୁର ଜନ୍ମ ପ୍ରାପ୍ତ ହୋଇଛି। ତେଣୁ ମନ୍ଦିରମାନଙ୍କରେ ଯେଉଁ ପଶୁପକ୍ଷୀମାନେ ସବୁ ରୁହନ୍ତି, ସେମାନେ ପ୍ରକୃତରେ ପୂର୍ବ ଜନ୍ମରେ ବହୁତ ଉନ୍ନତ ସ୍ଥିତିରେ ଥିଲେ, ଯେମିତି ଜଡ଼ ଭରତ ସେ ହେଇଗଲେ ହରିଣୀ ହୋଇଯାଇଥିଲେ ନା, ଭଗବାନ ରାମଙ୍କର ଏଇଭଳି ଭାବରେ ଥିଲା ଶାସନ ଥିଲା। ତେଣୁ ଭଗବାନ ସବୁବେଳେ ଚାହାନ୍ତି କିଏ ମୋ ପାଖକୁ ଆସନ୍ତୁ, ଭଗବାନ ଚାହାନ୍ତି ନା ମୋର ସବୁ ଧନ ସରିଗଲାଣି ଆଉ କିଏ ନ ଆସନ୍ତୁ, ଭଗବାନ ସବୁବେଳେ ଚାହିଁକି ରହିଛନ୍ତି କେମିତି ଭକ୍ତ ମୋ ପାଖକୁ ଆସିବ, ସେଥିପାଇଁ ସବୁ ପୁରା ବ୍ୟବସ୍ଥା କରିଛନ୍ତି। ଇସ୍କନ ମାଧ୍ୟମରେ କେତେ ଭକ୍ତ ଆସୁଛନ୍ତି ତାଙ୍କ ପାଖକୁ ସାରା ପୃଥିବୀରେ। ଆଜି ଯଦି ଇସ୍କନ ନ ହୋଇଥାନ୍ତା କେତେ ଲୋକ ବଞ୍ଚିତ ହୋଇଥାନ୍ତେ ଭଗବାନ ପାଖକୁ ଆସିବାରୁ। ଆସି ଭଗବାନ ବିଷୟରେ ଜାଣିନାହାନ୍ତି କ'ଣ ଆସିବେ ସେମାନେ, ଭଗବାନ ଚାହିଁକି ରହିଛନ୍ତି କେତେବେଳେ ମୋ ଆସିବ, ମୋର ଭକ୍ତ ମୋ ପାଖକୁ ଆସିବ, ତାହାର ଇଚ୍ଛାକୁ ମୁଁ ପୂର୍ଣ୍ଣ କରିବି। ପ୍ରସାଦ ଅଭିମୁଖଂ ଶାଶ୍ୱତ, ସବୁବେଳେ ପାଇଁ ସେ ରହିଛନ୍ତି ସେଇଭଳି ଭାବରେ, ସେଇ ରୂପରେ ରହିଛନ୍ତି। ପ୍ରସନ୍ନ ବଦନେ କ୍ଷଣ, ବହୁତ ପ୍ରସନ୍ନ ବଦନ ତାଙ୍କର ରହିଛନ୍ତି। ଇକ୍ଷଣ ତାଙ୍କର ଦର୍ଶନ ଯେଉଁ ରହିଛି, ଚାହାଣୀ ମଧ୍ୟ ସେଇଭଳି ଭାବରେ ରହିଛି। ପ୍ରସନ୍ନ ବଦନେ କ୍ଷଣ ସୁନାସଂ, ସୁନାସଂ କହିଲେ ସୁନ୍ଦର ନାସିକା ତାଙ୍କର, ଏଇ ମହାପୁରୁଷର ଲକ୍ଷଣ ସବୁ ରହିଛି। ସୁନ୍ଦର ନାସିକା ଯାହାର ସେ ହେଉଛି ମହାପୁରୁଷ। ସୁନାସିକା ସୁଭ୍ରୁବମ, ଅତି ସୁନ୍ଦର ଭୃଳତା। ଚାରୁ କପୋଳମ, ସୁନ୍ଦର କପୋଳ, କପୋଳ କହିଲେ ଗାଲ, କପୋଳ ବହୁତ ଗାଲ ଏକଦମ ଚିକ୍କଣ ରହିଛି ସେ ଭଗବାନ। ଚାରୁ କପୋଳମ ସୁରସୁନ୍ଦରମ, ସୁରସୁନ୍ଦର ଦେବତାମାନେ ବହୁତ ସୁନ୍ଦର ଦେଖିବା ପାଇଁ କୁହାଯାଏ। ଦେବତାମାନେ ମନୁଷ୍ୟମାନଙ୍କୁ ଦେଖିଲେ ସେମାନେ ଭାବନ୍ତି ଆମେ ଯେମିତି ଘୁଷୁରୀ ଦେଖିଲେ ଯେମିତି ଭାବେ, ସେ ଦେବତାମାନେ ମନୁଷ୍ୟମାନଙ୍କୁ ସେଇଭଳିଆ ଚିନ୍ତା କରନ୍ତି। ଦେବତାମାନେ ତାଙ୍କର ପାଦ ପକାନ୍ତି ନାହିଁ, ପୃଥିବୀ ଉପରେ ପାଦ ପକାନ୍ତି ନାହିଁ, କିନ୍ତୁ ତାଙ୍କର ଯେତେ ସୌନ୍ଦର୍ଯ୍ୟ ରହିଛି ତାଙ୍କଠାରୁ ଶ୍ରେଷ୍ଠ ସୌନ୍ଦର୍ଯ୍ୟ ଭଗବାନଙ୍କର ରହିଛି। ସୁରସୁନ୍ଦରମ ବୋଲି କୁହାଯାଇଛି ତାଙ୍କୁ, ଏଭଳି ତାଙ୍କର ରୂପ ବର୍ଣ୍ଣନା କରାଯାଇଛି ସୁରସୁନ୍ଦରମ। ତେଣୁ ତରୁଣଂ ରମଣୀୟାଙ୍ଗମ ଅରୁଣୋଷ୍ଠେ କ୍ଷଣାଧରମ ପ୍ରଣତାଶ୍ରୟଣଂ ନୃମ୍ଣମ ଶରଣ୍ୟଂ କରୁଣାର୍ଣ୍ଣବମ୍, ତାଙ୍କର ରୂପକୁ ବର୍ଣ୍ଣନା କରୁଛନ୍ତି। ଏ ଧ୍ୟାନ କରିବେ ଧ୍ରୁବ, ଜାଣିନାହାନ୍ତି ଭଗବାନଙ୍କ ବିଷୟରେ, ପୂର୍ଣ୍ଣ ଜ୍ଞାନ ଦେଇଦେଲେ। କେତୋଟି ଶ୍ଳୋକରେ, ଆଠଟି ଶ୍ଳୋକ ନା, ଆଠଟି ଶ୍ଳୋକରେ ସବୁ ଜ୍ଞାନ ଦେଇଦେଲେ ଭଗବାନଙ୍କ ବିଷୟରେ। କେମିତି ଆମେ ବସିବା, କେମିତି ଧ୍ୟାନ କରିବା, ଭଗବାନଙ୍କ ରୂପ ସବୁକିଛି ଦେଇ ଜଣେ କହିଦେଲେ। ତେଣୁ ଭଗବାନ କିଭଳି ଭାବରେ, ଯେ ଭଗବାନ ଶ୍ରୀହରି ସର୍ବଦା ତରୁଣ ବୟସ ବିଶିଷ୍ଟ, ନିତ୍ୟ କ'ଣ ନବଯୌବନଙ୍କ, ସବୁବେଳେ ନବଯୌବନ ରୂପରେ ସେ ନବକିଶୋର ସିଏ। ତାଙ୍କ ଶରୀରର ସମସ୍ତ ଅଙ୍ଗ ସୁଗଠିତ, ଓଷ୍ଠ ଓ ନୟନ ଅରୁଣବର୍ଣ୍ଣା। ସେ ପ୍ରଣତଜନଙ୍କର ପରମ ଆଶ୍ରୟ, ଯେଉଁ ଭାଗ୍ୟବାନ ବ୍ୟକ୍ତି ତାହାଙ୍କୁ ଦର୍ଶନ କରନ୍ତି ସେ ଖୁବ୍ ଦିବ୍ୟ ଆନନ୍ଦ ଓ ସନ୍ତୋଷ ପ୍ରାପ୍ତ ହୁଅନ୍ତି। ସେ ଏକମାତ୍ର ଶରଣ୍ୟ ଓ ଦୟାର ସାଗର। ଏଠି ପ୍ରଭୁପାଦ ମହାରାଜ କହିଛନ୍ତି ଯେ ଆମ୍ଭେମାନେ ବେଳେବେଳେ ଆମର ଛାତ୍ରମାନଙ୍କୁ ଭଗବାନଙ୍କର ଅଙ୍ଗ ସୌଷ୍ଠବ ସମ୍ବନ୍ଧରେ କଥା କହିଥାଉ ଏବଂ ସେମାନେ ତାହା ଶ୍ରବଣ କରି ଭଗବାନଙ୍କର ଛବି ଆଙ୍କନ୍ତି। ସେମାନଙ୍କର ସେ ଚିତ୍ର ବା ଅଙ୍କନ କାଳ୍ପନିକ ନୁହେଁ, ପରମ୍ପରା ଭିତରେ ଏ ବର୍ଣ୍ଣନା ଦିଆଯାଇଛି। ଯେପରି ନାରଦମୁନି ବର୍ଣ୍ଣନା ଦେଲେ, କାରଣ ନାରଦମୁନି ପ୍ରତ୍ୟକ୍ଷ ଭାବରେ ଭଗବାନଙ୍କୁ ଦର୍ଶନ କରନ୍ତି ଏବଂ ତାହାଙ୍କର ବର୍ଣ୍ଣନା ଦିଅନ୍ତି। ଆଜି ପ୍ରଭୁପାଦ ଯେଉଁ କହିଥିଲେ ଭଗବାନଙ୍କ ରୂପ, ସେହି ଅନୁସାରେ ତାଙ୍କ ଶିଷ୍ୟମାନେ ସେହି ରୂପ ଯେଉଁ କରିଛନ୍ତି, ଚିତ୍ର ସବୁ ରହିଛି। ଯେତେ ଆପଣ ନେଟ୍ ଦେଖିବେ, କ'ଣ ଇଣ୍ଟରନେଟ୍ ସବୁ ରହିଛି, ସବୁ ଚିତ୍ର ଏ ଆମର ଇସ୍କନର। ଭଗବାନ ରୂପ ବିଷୟରେ ଆଗରୁ କେହି ଜାଣିନଥିଲେ, ପ୍ରକୃତ ଧାରଣା ନଥିଲା, କଳ୍ପନା କରୁଥିଲେ। ପ୍ରଭୁପାଦ ମହାରାଜ ଭଗବାନ ଦର୍ଶନ କରିଛନ୍ତି, ତେଣୁ ଦେଇଦେଲେ ରୂପ। ଖାଲି ସେ ଦର୍ଶନ କରିଛନ୍ତି ତା ନୁହଁ, ତାଙ୍କ ଶିଷ୍ୟମାନଙ୍କୁ ମଧ୍ୟ ସେଇ ଶକ୍ତି ଦେଇଦେଲେ, ସେମାନେ ମଧ୍ୟ ସେଇଭଳି ଭାବରେ ଆଙ୍କିଦେଲେ ଚିତ୍ର। ଯେତେ ନେଟ୍ରେ ସବୁ ଯେତେ ଫଟୋ ଆସିବ, କୃଷ୍ଣ ରାଧାଙ୍କର ସବୁ ଫଟୋ, ଗୋପୀମାନଙ୍କର ସବୁ ପ୍ରଭୁପାଦ ମହାରାଜ ସବୁ ଦେଇଛନ୍ତି। ଶୁଦ୍ଧ ଭକ୍ତ ସେ ଭଗବାନଙ୍କର। ତେଣୁ ଶିବସାଙ୍କଂ ଘନଶ୍ୟାମଂ ପୁରୁଷଂ ବନମାଳିନଂ ଶଙ୍ଖଂ ଚକ୍ର ଗଦା ପଦ୍ମୈ ଅଭିବ୍ୟକ୍ତ ଚତୁର୍ଭୁଜଂ, ଭଗବାନଙ୍କର କୁହାଯାଉଛି କିଭଳି ଭାବରେ ନା, ତାଙ୍କର ବକ୍ଷସ୍ଥଳ ଲକ୍ଷ୍ମୀଙ୍କର ନିବାସ ସ୍ଥଳ, ତେଣୁ ଶିବସ୍ୱ ଚିହ୍ନ କୁହାଯାଏ, ଶିବସ୍ୱ ଚିହ୍ନ ରହିଛି ସେଠି। ଏବଂ ତାଙ୍କର ଶରୀର ନବୀନ ନିରୋଧ ସଦୃଶ ଘନଶ୍ୟାମ, ଘନଶ୍ୟାମ ବର୍ଣ୍ଣ। ତାଙ୍କର ଗଳା ଦେଶରେ ବର୍ଣ୍ଣମାଳା ବିରାଜିତ, ଚତୁର୍ଭୁଜଧାରୀ, ତଳ ବାମ ହାତରୁ ଆରମ୍ଭ କରି ଦକ୍ଷିଣ ତଳ ହସ୍ତ ପର୍ଯ୍ୟନ୍ତ ଶଙ୍ଖ ଚକ୍ର ଗଦା ଓ ପଦ୍ମ ଧାରଣ କରିଥାନ୍ତି। ତାଙ୍କର ଏ ଚତୁର୍ଭୁଜ ରୂପ ସୁସ୍ପଷ୍ଟ ଭାବେ ଅଭିବ୍ୟକ୍ତ ହୋଇଛି। କିରୀଟିନଂ କୁଣ୍ଡଳିନଂ କେଉର ପ୍ରଳୟାନ୍ୱିତଂ କୌସ୍ତୁଭାଭରଣ ଗ୍ରୀବଂ ପୀତ କୌଶେୟ ବାସସଂ, ଭଗବାନ ବାସୁଦେବଙ୍କର ସମଗ୍ର ଶରୀରଟି ଆଭୂଷିତ ହୋଇଥାଏ, ବିଭିନ୍ନ ଆଭୂଷଣ ଥାଏ ସବୁ। କ'ଣ ନା, ଶିରରେ ଏକ ମୂଲ୍ୟବାନ ମଣିଖଚିତ କିରୀଟ ଥାଏ, ସେ ମଣିଯୁକ୍ତ ହାର ଧାରଣ କରିଥାନ୍ତି। ବାହୁରେ ମଣିଖଚିତ ବଳୟ ବିମଣ୍ଡିତ ଥାଏ, ତାହାଙ୍କର ଗ୍ରୀବାଦେଶରେ କୌସ୍ତୁଭ ମଣି ଶୋଭା ପାଇଥାଏ ଏବଂ ସେ ପୀତବର୍ଣ୍ଣର ପଟବସ୍ତ୍ର ପରିଧାନ କରିଥାନ୍ତି। କାଞ୍ଚି କଳାପ ପର୍ଯ୍ୟସ୍ତଂ ଲସତ୍ କାଞ୍ଚନ ନୁପୁରମ୍ ଦର୍ଶନୀୟ ତମଂ ଶାନ୍ତଂ ମନୋନୟନ ବର୍ଦ୍ଧନମ୍। ଆପଣ ଟିକେ ଇଏ କରନ୍ତୁ, ସେ ଯେଉଁ ଆଳତୀ ହେବ ତା ଆମେ ରେଡ଼ି କରନ୍ତୁ, ଆମେ ଶାରଦା ଆରମ୍ଭ କରିବା। ଆଉ ଗୋଟେ ଦୁଇଟି ଶ୍ଳୋକ ଅଛନ୍ତି, କିଏ ଦାୟିତ୍ୱରେ ଅଛନ୍ତି ତାଙ୍କୁ ଟିକେ କୁହନ୍ତୁ। ଆମର କେହି ନାହାନ୍ତି କି ଆମର ଭକ୍ତମାନେ? ତେଣୁ ଭଗବାନଙ୍କର କଟିଦେଶ କ୍ଷୁଦ୍ର ଘଣ୍ଟିଯୁକ୍ତ ମେଖଳା ଦ୍ୱାରା ପରିବେଷ୍ଟିତ ଏବଂ ଚରଣରେ ଉଜ୍ଜଳ ସ୍ୱର୍ଣ୍ଣ ନୂପୁର ବିରାଜିତ। ଦର୍ଶନୀୟ ଯେଉଁ ସବୁ ସୁନ୍ଦର ବସ୍ତୁ ଅଛି ତନ୍ମଧ୍ୟରେ ଶ୍ରୀହରି ସର୍ବଶ୍ରେଷ୍ଠ, ଯେ ସର୍ବଦା ଶାନ୍ତ ଏବଂ ତାହାଙ୍କର ରୂପ ଭକ୍ତଗଣଙ୍କର ଶୁଦ୍ଧ ମନ ଓ ନୟନର ଆନନ୍ଦ ବର୍ଦ୍ଧନକାରୀ। ପଦ୍ଭ୍ୟାଂ ନଖମଣି ଶ୍ରେଣୀୟା ବିଳସଦ୍ଭ୍ୟାଂ ସମର୍ଚ୍ଚତାମ ହୃତ୍ପଦ୍ମ କର୍ଣ୍ଣିକା ଧୀଷ୍ଣ୍ୟମ ଆକ୍ରମ୍ୟା ମନ ଅବସ୍ଥିତମ୍। ସିଦ୍ଧ ଯୋଗୀଗଣ ସେମାନଙ୍କର ହୃତ୍ପଦ୍ମର କର୍ଣ୍ଣିକା ମଧ୍ୟରେ ବିରାଜିତ ଭଗବାନଙ୍କର ଦିବ୍ୟ ରୂପକୁ ଧ୍ୟାନ କରିଥାନ୍ତି। ତାଙ୍କର ପଦ୍ମପାଦରେ ମଣି ସଦୃଶ ନଖ ପନ୍ତି ଶୋଭା ପାଉଛି। ସ୍ମୟମାନମ ଅଭିଧ୍ୟାୟେତ୍ ସାନୁରାଗାବଲୋକନମ ନିୟତେ ନୈକଭୂତେନ ମନସା ପ୍ରଦର୍ଶବମ୍। ଏ ଆଠଟି ଶ୍ଳୋକରେ କହି ଏକାବନ ଶ୍ଳୋକ ତାପରେ କହିବେ କ'ଣ କ'ଣ ନା ଧ୍ୟାନ କହିବେ, କେମିତି ଧ୍ୟାନ କରିବ, କେମିତି କ'ଣ ଜପ କରିବ, କେମିତି ସମାଧି ଲଗେଇବ, କେମିତି ଜପ କରିବ, କେମିତି ଦ୍ରବ୍ୟ ଯୋଗାଡ଼ କରିବ, କେମିତି ପୂଜା କରିବ, ଏସବୁ କଥା କହିବେ। 61 ଯାଏ ଶ୍ଳୋକରେ ଏସବୁ କଥା କହିଯିବେ। ଆମର ବର୍ତ୍ତମାନ କଥାକୁ ବିଶ୍ରାମ ଦେବା, ସମୟ ହୋଇଗଲେଣି। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ କୌର ଭକ୍ତ କି ଗୌର ପ୍ରମାନନ୍ଦେ।